श्रीमद्भागवतम दशम स्कंद 48 अध्याय श्लोक 15। बादावने जनीरापो बादावने जनीरापो धारयन् शिरसा नृप धारयन् शिरसा नृप अरणीनां वरै दिव्यै अरणीनां वरै दिव्यै गन्धश्रवशुणोत्तमै गन्धश्रवशुणोत्तमै पादावने जनीरापो धारयन् शिरसा नृप अरणीनाम्बरै दिव्यै गन्धश्रवभूषणोत्तमै पदावने जनीरापो धारयन् शिरसा नृप दिव्यै अरणीनाम्बरै दिव्यै गन्धश्रवभूषणोत्तमै पादावने जनीरापो धारयन् शिरसा नृप अरणीनाम्बरै दिव्यै गन्धश्रवभूषणोत्तमै पादावने जनीरापो धारयन् शिरसा नृप अरणीनाम्बरै दिव्यै गन्धश्रवभूषणोत्तमै पादावने जनीरापो धारयन् शिरसा नृप दिव्यै अरण्यनाम्बरै दिव्यै गन्धश्रवभूषणोत्तमै हरे कृष्ण उपस्थ भक्त सज्जन बृंद मातृवृंद समस्त गामे आमर ए मथुरा जो अक्रूर भवन रे जो वर्तमान लीला चलती से लीला को आमको कीर्तन करवाई सुश्रवण करवाई सुजोग मिलला तेनालीराम को आमे धन्यवाद अर्पण करछु आपनको स्वागत जनाउछु। तेणु भगवान कृष्ण बलराम एवं उद्धव ये तीन जन आसी पहुँची गले उद्धव अक्रूरंकर गृह जहाँपाई वर्षक अधिका प्रतीक्षा करते आज से दिवस उपस्थित है। तेणु आज तर को आनंद ये जो आनंद रही अक्रूर यह भाव आनंद भगवान स्वागत करूँगी अर्चना इत्यादि करे तेणु से कथी आम आज पाठ करवा पादावने जनीरापो भगवान पाद पद्म को धौत कर दौंती पाद पद्म धौत करने लाइन लगी विशेष भाव में ब्रह्मांग ठार आरंभ कर समस्ते चाहते से भगवान पाद पद्म को धौत करने वर्णना कर भागवतम प्रथम स्कंद 18 अध्याय ये होंगे भगवान ये हूँ भगवान को नाम भगवत को नाम पदार्थ भगवत नाम आउ किए अच्छा भगवान हो पारे था जत्पाद नखाव श्रोष्ठ जगत विरिंचो प्रभुधारणाभ ये हूँ भगवान आम जाना ये हूँ भगवान बोली यही भाव जाना तथापि जत्पाद नखाव श्रेष्ठ जो भगवान का पाद पद्म को धौत कर पाद नख को धौत करी अवशिष्ट ବିଶୁଦ୍ଧ ଯେଉଁ ଜଳ ଆସୁଛନ୍ତି ଗଙ୍ଗା ଦେବୀ ଗଙ୍ଗା ଜଳ ଚିତ୍ ଜଗତର ଜଳ, ଚିତ୍ ଜଗତର ବସ୍ତୁ ଏଠି ମଧ୍ୟ ରହିଛି ଭଗବାନ କୃପାରୁ, ଭଗବାନ କୃପାରୁ ଯଦିଓ ଏଇ ଯେଉଁ ଭୌତିକ ଜଗତ କିନ୍ତୁ ଏଠି ମଧ୍ୟ ଚିତ୍ ବସ୍ତୁ ସବୁ ରହିଛି। ତା ଦେହରେ ବିଶେଷ ଭାବରେ ଚାରି ଜଣ ହେଉଛନ୍ତି ଚିତ୍ ବସ୍ତୁ, ଲୋକମାନେ ଜାଣିପାରନ୍ତି ନାହିଁ କ'ଣ କ'ଣ। ଭାଗବତ ତୁଳସୀ ଗାୟବତ ଜନେ ଚତୁର୍ଧା ବିରହ କୃଷ୍ଣ ଏଇ ଚାରି ସନେ। ଏମାନେ ଭୌତିକ ନୁହନ୍ତି, ଏମାନେ ଚିତ୍ ବସ୍ତୁ। ଭାଗବତ ଏ ସାଧାରଣ ଗ୍ରନ୍ଥ ନୁହଁ, ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ବିଶ୍ୱ ଗ୍ରନ୍ଥାଗାରରୁ ଯଦି ସବୁ ବହି ଚାଲିଗଲା କିଛି ନଷ୍ଟ ନାହିଁ। ଯେଉଁ ଯେତେ ନୋବେଲ ପ୍ରାଇଜ୍ ପାଇଛନ୍ତି, କେତେ କ'ଣ ସବୁ ପୁରସ୍କାର ପାଇଛନ୍ତି ସବୁ ରହିଛି, କିନ୍ତୁ ସବୁ ବହି ନଷ୍ଟ ହୋଇଗଲା କିଛି ଅସୁବିଧା ନାହିଁ। ଯଦି ଭାଗବତ ଅଛନ୍ତି ତା'ର କିଛି ଅସୁବିଧା ନାହିଁ। ଏଭଳି ଏ ଭାଗବତ ଗ୍ରନ୍ଥର ମହାତ୍ମା ଏଇଭଳି ଭାବରେ ସେ ପ୍ରକାଶ କରିଛନ୍ତି, ସେ ମହାତ୍ମା ରହିଛି ଭାଗବତ ଗ୍ରନ୍ଥର ଏଇଭଳି ଭାବରେ। ଭାଗବତ ତୁଳସୀ, ତୁଳସୀ ଗୋଟେ ସାଧାରଣ ବୃକ୍ଷ ନୁହଁ, ତୁଳସୀ ହେଉଛନ୍ତି ବର୍ଣ୍ଣନା କରାଯାଇଛି ଭାଗବତରେ ତୃତୀୟ ସ୍କନ୍ଧରେ ପନ୍ଦର ଅଧ୍ୟାୟରେ। ଭଗବାନଙ୍କର ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର, ଚାରି କୁମାର ବ୍ରହ୍ମାଙ୍କର, ଚାରି ପ୍ରଥମ ଚାରି ପୁତ୍ର ହେଉଛନ୍ତି ବ୍ରହ୍ମାଙ୍କର, ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା, ତାଙ୍କ ପ୍ରଥମ ସୃଷ୍ଟ ପୁତ୍ର ହେଉଛନ୍ତି ଚାରି କୁମାର, ଚାରି ଜଣ ପୁତ୍ରକୁ ସୃଷ୍ଟି କଲେ, ସନକ ସନାତନ ସନନ୍ଦନ ସନତ କୁମାର। ତେଣୁ ଏଇ ଯେଉଁ ରହିଛନ୍ତି ଚାରି ଜଣ, ଏଇ ଯେଉଁ ଚାରି ଜଣ ଇଏ ହେଉଛନ୍ତି ଭଗବାନ ଜ୍ଞାନ ଶକ୍ତିର ଅବତାର। ପ୍ରଥମେ ସେମାନେ ହେଉଛନ୍ତି ଜ୍ଞାନ, ଜ୍ଞାନ କହିଲେ ବ୍ରହ୍ମଚିନ୍ତନ କରିବେ, ସେମାନେ ସବୁବେଳେ ବ୍ରହ୍ମଚିନ୍ତନ କରୁଥିବେ। ବ୍ରହ୍ମଚିନ୍ତନ ଭୌତିକ ଜଗତ ଚିନ୍ତାରେ ଯଦି ଏତେ ଆନନ୍ଦ ଅଛି, ବ୍ରହ୍ମଚିନ୍ତନ କେତେ ଆନନ୍ଦ ନଥିବ। ଭୌତିକ ଜଗତ ଚିନ୍ତା କରି କେତେ ଫିଲ୍ମ ଦେଖି, ଆମର ମନ୍ଦିରରେ ମଧ୍ୟ ଫିଲ୍ମ ଦେଖା ଚାଲିଛି, ଆଉ ଅନ୍ୟମାନେ କଥା କ'ଣ କହିବା। ମନ୍ଦିରରେ ଅନ୍ତତଃ ପକ୍ଷେ ଆମେ ଟିକିଏ ଷ୍ଟାଣ୍ଡାର୍ଡ଼ ମେଣ୍ଟେନ୍ କରିବା, ଆମେ ସମସ୍ତଙ୍କୁ ଉପଦେଶ ଦେବା, ତୁମେ ଭଗବାନ କଥା ଶୁଣ। ଆମେ କିନ୍ତୁ ଯଦି ଆମେ ନିଜେ ଫିଲ୍ମ ଦେଖିବା, ଆଉ କିଏ କ'ଣ ଦେଖିବ ମନ୍ଦିରରେ, ଆଉ କ'ଣ କହିବା। ଏଭଳି ଆମର ଅବସ୍ଥା ହୋଇଗଲା ବର୍ତ୍ତମାନ। ମନ୍ଦିରରେ ଆମେ ଫିଲ୍ମ ଦେଖୁଛୁ, ଭୌତିକ ଜଗତର ରସକୁ ଆନନ୍ଦ ଅନୁଭବ କରୁଛୁ, ଏ ଆନନ୍ଦ ପ୍ରାପ୍ତ ହେଉଛୁ ମନ୍ଦିର ରହିକରି, ଆଉ କାହାକୁ କ'ଣ କହିବା। ଆମେ ଆମେ ସାରା ଜଗତ ପ୍ରଚାର କରିବା। ଆଜି ପ୍ରଭୁପାଦଙ୍କର ବାଣୀ ଥିଲା ସେଇଟା, ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ପତ୍ନୀ, ଦୁଇ ଜଣ ବସିଛନ୍ତି, ତାଙ୍କ ପତ୍ନୀ କହୁଛନ୍ତି ତାଙ୍କ ସ୍ୱାମୀକୁ କି ପ୍ଲିଜ୍ ଚାଣ୍ଟ 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 ଯେଉଁଟାକି ଭଗବାନ ନାମ ନିଅ ନାମ ଚାଣ୍ଟ 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 କୃଷ୍ଣ 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 କହିପାରିଲା ନାହିଁ। ଆଉ ଗୋଟେ ସ୍ଥାନରେ ପ୍ରଭୁପାଦ ମହାରାଜ କହିଛନ୍ତି, ଜଣେ ବ୍ୟକ୍ତି ଜଣେ ପିଲା ଛୋଟ ପିଲା ତା ମାଆକୁ କହୁଛି, ମା ତୁମେ ଏକବାର ହରେକୃଷ୍ଣ ବୋଲୋ ନା, ଅତ କଥା ଆମେ ବୋଲି ତ ପାରବ ନା, ଏତେ କଥା କହିବେ ହରେକୃଷ୍ଣ କହିପାରିବେ ନାହିଁ। ଆମେ ମନ୍ଦିରରେ ରହିଛେ, ପ୍ରଚାର କରି, ପ୍ରଚାର ସଂସ୍ଥା ଇଏ ସାମାନ୍ୟ ସଂସ୍ଥା ନୁହଁ, ହାଇଏଷ୍ଟ ସଂସ୍ଥା ଭୌତିକ ଜଗତରେ। ଇଏ ଭଗବାନ କୃପାରୁ ପ୍ରଭୁପାଦ ମହାରାଜ ଆସିଛନ୍ତି, ଭଗବାନଙ୍କର ଅବତାର, ସାରା ପୃଥିବୀରେ ଭଗବାନ କଥା ପ୍ରଚାର କଲେ। ତାଙ୍କର ଶ୍ରେଷ୍ଠ ଶିଷ୍ୟ ଆମର ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଏଠି ଉପସ୍ଥିତ ହୋଇଛନ୍ତି, ଏଠି ସ୍ଥାପନ କରିଛନ୍ତି କେନ୍ଦ୍ର। ଆମେ ଆଇଡ଼ିଆରେ ହେବା ନା, ଆମେ ତାଙ୍କୁ ଦେଖେଇବା, ଦେଖ ଆମେ ବି ଫିଲ୍ମ ଦେଖୁଛୁ, ଆଉ ଭୌତିକ ଜଗତ ରସ ଆମେ ଅନୁଭବ କରୁଛୁ, ଆନନ୍ଦ ଉପଭୋଗ କରୁଛୁ, ଆଉ କ'ଣ କହିବା କାହାକୁ। ତେଣୁ ଇସ୍କନ କେନ୍ଦ୍ର ବନ୍ଦ କରିଦେଇ ଆମେ ଲେଖିଥିବା ଅଲଗା ଗୋଟେ କ'ଣ କେନ୍ଦ୍ର ଲେଖିଥିବା, ଏଇଟା ଭୌତିକ ଜଗତ ଆନନ୍ଦ କେନ୍ଦ୍ର, ଭୌତିକ ଆନନ୍ଦ ଏଇଭଳି ଭାବରେ ରହିଛି। ଯିଏ ଆସିବ ସେ ଦେଖିବ, ଆରେ ଏମାନେ ତ ସବୁ ଦେଖୁଛନ୍ତି ଫିଲ୍ମ, ଆଉ ଆମେ କ'ଣ କାହିଁକି ଇଏ କରିବା, କ'ଣ କଥା ଶୁଣିବା, ଆମେ କଥାରେ ଗୋଟେ କଥା କରିବା, କାମରେ ଗୋଟେ କଥା କରିବା, ଆଉ କ'ଣ କହିବା ଆମେ। ଏଭଳି ଭାବରେ ଅବସ୍ଥା ଆମର ହୋଇଯାଇଛି। ତେଣୁ ଭୌତିକ ରସର ଆନନ୍ଦରେ କେତେ ସାରା ପୃଥିବୀରେ ମାତିଛନ୍ତି ସମସ୍ତେ, ଖାଲି କରୋନା ପାଇଁ ଟିକିଏ ବର୍ତ୍ତମାନ ବ୍ୟାଧାପ୍ରାପ୍ତ ହୋଇଯାଇଛି, ନହେଲେ ଆହୁରି କେତେ ଜୋର ଚାଲିଥାନ୍ତା, ଇନ୍ଦ୍ରିୟ ଉପଭୋଗ ପାଇଁ ଚାଲିଥାନ୍ତା କେତେ କ'ଣ। ଏ ଭୌତିକ ଜଗତରେ ଏତେ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି, ବ୍ରହ୍ମ ଆନନ୍ଦରେ କେତେ ଆନନ୍ଦ ନଥିବ, କୋଟି ଗୁଣ ଅଧିକା ବ୍ରହ୍ମ ଆନନ୍ଦ। ତେଣୁ ଚାରି କୁମାର ଏମାନେ ସେଇ ବ୍ରହ୍ମ ଆନନ୍ଦରେ ଆନନ୍ଦିତ ହୋଇକି ରହୁଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଥରେ ତାଙ୍କର ପିତା ବ୍ରହ୍ମାଙ୍କଠାରୁ ଶୁଣିଥିଲେ ବୈକୁଣ୍ଠ ଲୋକର କଥା, ବୈକୁଣ୍ଠ ଲୋକର ଭଗବାନ କଥା ଶୁଣିଛନ୍ତି, ଯାଇଛନ୍ତି ଦର୍ଶନ କରିବା ପାଇଁ, ଆଗ୍ରହ ଆସିଲା ଏ ଭଗବାନଙ୍କର ଭଗବତା ପ୍ରଚାର ହେବ, ଏ ଲୀଳା ସବୁ ହେବ। ତେଣୁ ଯେତେବେଳେ ଗୋଟିଏ ପଟେ ଗୋଟିଏ ଗେଟ୍ ପାର ହୋଇକି ଯାଉଛନ୍ତି, ଷଷ୍ଠ ଗେଟ୍ ପାର ହୋଇକି ସପ୍ତମ ଗେଟ୍ରେ ପହଞ୍ଚି ଗଲା ବେଳକୁ ଦ୍ୱାରପାଳ ଯାଇଥିଲେ, ଜୟ ବିଜୟ ବାଧା ଦେଇଥିଲେ, ସେଇଠି ସେ ତାଙ୍କୁ ଅଭିଶାପ ଦେଇଥିଲେ। ଏ ଯେଉଁ ଚିତ୍ ଜଗତରେ, ବୈକୁଣ୍ଠ ଜଗତରେ ଏଠି ଭେଦ ନାହିଁ, ଭେଦ ଶୂନ୍ୟ, ଆବସୋଲ୍ୟୁଟ୍ ୱାର୍ଲ୍ଡ, ଇଏ ହେଉଛି ଅଦ୍ୱୟ ତତ୍ତ୍ୱ ଏଠି ସବୁ ରହିଛି। ଆଉ ଏଠି ତୁମର ଦ୍ୱୈତ ଜ୍ଞାନ କାହିଁକି ଆସିଲା? ତୁମେ ଯାଅ ସେଠିକି, ଦ୍ୱୈତ ଜଗତକୁ ଯାଅ, ଏ ଭୌତିକ ଜଗତ ହେଉଛି ଦ୍ୱୈତ ଜଗତ। ଏଠି କୁହାଯାଏ ଚେତନ ଚରିତ୍ରାମ ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ ସକଲି ମନଧର୍ମ। ଏଇଠି ଭୌତିକ ଜଗତରେ ଏଇଟା ଭଲ ଏଇଟା ଖରାପ, ପ୍ରଭୁପାଦ ମହାରାଜ କହନ୍ତି ଷ୍ଟୁଲ ଷ୍ଟୁଲ ମାନେ ଷ୍ଟୁଲ ବିଷ୍ଠାଟା ଆଉ କ'ଣ, ତାର ଭଲ ଜିନିଷ କିଛି ଅଛି? ଷ୍ଟୁଲ ଆମେ କହିବା ନା ନା, ଏଇ ଉପରି ଭାଗଟା ଏଇଟା ଶୁଖିଲା ରହିଛି, ଭିତର ଭାଗଟା ଓଦା ରହିଛି, ସେଇଭଳି ଭାବରେ ଭୌତିକ ଜାଗା ତ ହେଉଛି ସେଇଭଳି ଭାବରେ। ତେଣୁ ଏ ଯେଉଁ ରହିଛି ଯେତେବେଳେ କ'ଣ ଯାଉଛନ୍ତି, ସେଇ ସମୟରେ ବାଧା ଦେଇଥିଲେ, ଜୟ ବିଜୟ ବାଧା ଦେଇଥିଲେ ତାଙ୍କର ଅଭିଶାପ, ଦ୍ୱୈତ ଜଗତ ଦ୍ୱୈତ ଭଦ୍ର ଭଦ୍ର, ଇଏ ଭଲ ଏଇଟା ଖରାପ, ଏଇଟା ହେଉଛି ଏ ମନଧର୍ମ, ଇଏ ମନଧର୍ମ ଆମେ ଚିନ୍ତା କରୁଛେ, ଏଇଟା ପ୍ରକୃତ ତତ୍ତ୍ୱ ନୁହଁ। ଏଇ ଭଲ ଏଇ ମାନ୍ଦ ଇଏ ସବୁ ଭ୍ରମ, ଏଇସବୁ ଭ୍ରମ, ଏସବୁ ଯାହା ବି ହଉ, ଏଇଭଳି ଭାବରେ ତୁମେ ଦ୍ୱୈତ ଜଗତକୁ ଯାଅ। ଏଇଭଳି ଭାବରେ ଅଭିଶାପ ଯେତେବେଳେ ଦେଇଦେଲେ, ସେତେବେଳେ ଭଗବାନ ଆସି ପହଞ୍ଚିଗଲେ, ବୈକୁଣ୍ଠ ଭଗବାନ ତାଙ୍କର ପତ୍ନୀଙ୍କ ସହିତ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁ ଆସି ଆବିର୍ଭାବ ହେଉଛନ୍ତି, ତାଙ୍କୁ ଦର୍ଶନ କଲେ। ଏ ଶ୍ଳୋକଟି ଅଛନ୍ତି ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁ ବିବରେଣ ଚକାର ତେଷାମ ସଂକ୍ଷୋଭ୍ୟମ ଅକ୍ଷରଜୁଷାମ ଅଭିଚିତ ତନ୍ୟୋ। ଭଗବାନଙ୍କର ଯେଉଁ ରୂପ ଦେଖିଲେ, ତସ୍ୟାରବିନ୍ଦ ନୟନ, କେତେ ସୁନ୍ଦର ରୂପ ତାଙ୍କର, ଚକ୍ଷୁ ରହିଛି, ପ୍ରଥମେ ଚକ୍ଷୁକୁ ଦେଖିଦେଲେ, ପ୍ରଥମେ ତଳୁ ଦେଖିବା କଥା, କିନ୍ତୁ ତାଙ୍କୁ ଉପରେ ଦେଖି ଉପରେ ଦେଖିଦେଲେ ଭଗବାନ ରୂପ ରହିଛି, ସୁନ୍ଦର ରୂପ ରହିଛି। ଏ ଛୋଟ ଛୋଟ ପିଲା ସବୁ ରହିଛନ୍ତି, ପାଞ୍ଚ ବର୍ଷର ବାଳକ ଏମାନେ, ଯଦିଓ ବହୁତ ବର୍ଷ ତାଙ୍କୁ ହୋଇଯାଇଛି, କିନ୍ତୁ ପାଞ୍ଚ ବର୍ଷର ବାଳକ ଉଲଗ୍ନ ରହିଛନ୍ତି, ସେଥିପାଇଁ ଜୟ ବିଜୟ ତାଙ୍କୁ ବନ୍ଦ କରିଦେଇଥିଲେ ଯିବା ପାଇଁ। ଭଗବାନଙ୍କୁ ଉପରକୁ ମୁହଁ କରି ଉପରକୁ ଦେଖୁଛନ୍ତି, ଭଗବାନ ରୂପକୁ ଦେଖୁଛନ୍ତି, ମୁଖକୁ ଦେଖିଦେଲେ ଅରବିନ୍ଦ ନୟନ, ଚକ୍ଷୁ ଯେଉଁ ରହିଛି ପଦ୍ମଭଳି ବହୁତ ସୁନ୍ଦର ଦେଖିବା ପାଇଁ। ସାଧାରଣତଃ ଆମେ ମନୁଷ୍ୟକୁ ଚିହ୍ନିବା କିଭଳି ଭାବରେ, ନା ମୁଖରୁ ଦେଖିବା, ମୁଖ ଯଦି ନାହିଁ ଆମେ ଚିହ୍ନିପାରିବାନି ସେ କିଏ, ଖାଲି ହାତ ଗୋଡ଼ ଇତ୍ୟାଦି ପିଠି ପେଟ ଥିଲେ ଜଣେ ଜାଣିପାରିବେନି ସେ ବ୍ୟକ୍ତି କିଏ, ମୁଖରୁ ଦେଖିପାରିବା ସେ ପ୍ରକୃତରେ କିଏ। ଆଜିକାଲି ଯେଉଁ ମାସ୍କ ପିନ୍ଧି ଦେଉଛନ୍ତି, ଜାଣିହେଉନି ସେ କିଏ ଆସୁଛନ୍ତି, ଜାଣିହେଉ ନାହିଁ, ମାସ୍କ ପିନ୍ଧି ଦେଉଛନ୍ତି, ଦେଖନ୍ତୁ ଖାଲି ମୁଖରୁ ଆମେ ଜାଣିପାରିବା, ପ୍ରକୃତରେ ତା'ର ପରିଚୟ ଆମେ ଦେଖିପାରିବା। ତେଣୁ ଯେତେବେଳେ ଦେଖି ଦେଉଛନ୍ତି ଭଗବାନଙ୍କର ଚକ୍ଷୁକୁ, ପଦ୍ମଭଳି ବହୁତ ସୁନ୍ଦର ଦେଖାଯାଉଛି, ତସ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ, ତାପରେ ପାଦକୁ ଲକ୍ଷ୍ୟ କଲେ, ପାଦ ମଧ୍ୟ ସେଇଭଳି ଭାବେ ସୁନ୍ଦର, ପଦାରବିନ୍ଦ ପଦ୍ମଭଳି ସୁନ୍ଦର ଦେଖିବା ପାଇଁ। ତସ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ, ମକରନ୍ଦ ବାୟୁ ଆସୁଛି ବହୁତ ସୁନ୍ଦର, ସୁଭାଷିତ ଆସୁଛି, ଭାବୁଛି କେଉଁଠୁ ଆସୁଛନ୍ତି, ଦେଖିଲା ବେଳକୁ ତାଙ୍କରି ପାଦ ପଦ୍ମରେ ରହିଛି ମକରନ୍ଦ ବାୟୁ ରହିଛି, କିଞ୍ଜଳକ ମିଶ୍ର ତୁଳସୀ, କିଞ୍ଜଳକ ସହିତ ମିଶିକରି ସେଇ ତୁଳସୀ ରହିଛି, ତାହାର ମକରନ୍ଦ ବାୟୁ ଯେତେବେଳେ ଆସିକି ଅନ୍ତର୍ଗତ ସୁବିବରଣୀ ଚପାର ତେଷାମ, ତାଙ୍କର ନାସିକାରେ ଯେତେବେଳେ ପ୍ରବେଶ କଲା, ସେତେବେଳେ ତାଙ୍କ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ, ସଂକ୍ଷୋଭ୍ୟମ ଅକ୍ଷରଜୁଷାମ ଅଭିଚିତ ତନ୍ୟ, ଯଦିଓ ସେ ଅକ୍ଷରଜୁଷା ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଆଜି ଭଗବାନ ଏଇଭଳି ଭାବରେ ଯେଉଁ ରହିଛି ତୁଳସୀର ବାୟୁ, ତୁଳସୀର ଏଭଳି ଭାବରେ ସୁଗନ୍ଧି ରହିଛି, ଆମେ ସେଇଟା ଆଗ୍ରହଣ କରିପାରୁନୁ, ଆମର ଶକ୍ତି ନାହିଁ, କିନ୍ତୁ ସେ ଜ୍ଞାନ ଶକ୍ତିର ଅବତାର ସିଏ ସେଇଟାକୁ ଆଗ୍ରହଣ କରୁଥିଲେ। ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ତୁଳସୀର ଯେଉଁ ସୁବାସ ରହିଛି, ଏଇସବୁ ଯେଉଁ ରହିଛି ବ୍ରହ୍ମ ମୁହୂର୍ତ୍ତରେ ତା'ର ସୁବାସଟା ଅଧିକ ପ୍ରକାଶିତ ହୁଏ। ତେଣୁ ଏଇଟା ଯେତେବେଳେ ପ୍ରବେଶ କଲା ତାଙ୍କ ନାସିକାରେ, ସେତେବେଳେ ସେ ଅପୂର୍ବ ଶିହରଣ ଲାଭ କଲେ, ସେଇଠୁ ସେ ଭଗବାନ ଭକ୍ତ ହେଲେ, ତା ପୂର୍ବରୁ ସେ ଜ୍ଞାନୀ ଥିଲେ, ଜ୍ଞାନୀରୁ ସେ ଭକ୍ତରେ ପରିଣତ ହୋଇଗଲେ। ପ୍ରଭୁପାଦ ମହାରାଜ କହନ୍ତି ଏଭଳି କୌଣସି ବସ୍ତୁ ନାହିଁ, ଏଭଳି କୌଣସି ଉଦାହରଣ ନାହିଁ,
ଯେ ଜଣେ ଭକ୍ତ ଜ୍ଞାନୀ ହୋଇଯାଇଛନ୍ତି, ଗୋଟିଏ ଉଦାହରଣ ନାହିଁ, କିନ୍ତୁ କୋଟି କୋଟି ଉଦାହରଣ ରହିଛି। ସବୁ ଜ୍ଞାନୀମାନେ ସବୁ ଭକ୍ତ ହୋଇକରି ଆସିଛନ୍ତି। ଜ୍ଞାନୀମାନେ ଜ୍ଞାନୀ ଉନ୍ନତ ସ୍ତର ସେଇଟା। ବହୁନାମ ଜନ୍ମ ନାମନ୍ତି ଜ୍ଞାନବାନ ମାନ ପ୍ରପଦ୍ୟତି ବାସୁଦେବ ସ୍ୱରମିତି ସହ ମହାତ୍ମା ସୁଦୁର୍ଲଭ। ହଜାର ହଜାର ଜନ୍ମ ପାର ହେଲା ପରେ ଜଣେ ଜ୍ଞାନୀ ଏଇ ରାସ୍ତାକୁ ଆସୁଛି, ଭକ୍ତି ମାର୍ଗକୁ ଆସୁଛି। ତେଣୁ ଆମର କେତେ ଭାଗ୍ୟ, ଆମେ ଭକ୍ତି ମାର୍ଗକୁ ସିଧାସଳଖ ଆସିଛେ। ହୁଏତ ପୂର୍ବରୁ ବହୁତ ଜନ୍ମ ବିତି ଯାଇଛି ଆମର, କହିହେବ ନାହିଁ, ଅନନ୍ତ କୋଟି ବିଶ୍ୱ ଜନ୍ମ ଚାଲିଯାଇଛି ଆମର, ତାର ହିସାବ ନାହିଁ। କେବେଠୁ ଆମେ ଭୌତିକ ଜଗତ ରହିଛେ, ଅନାଦି ବହିର୍ମୁଖ, ଅନାଦି କାଳରୁ ଆମେ ଭୌତିକ ଜଗତ ରହିଛେ। ଯାହା ବି ହଉ, ତେଣୁ ଏଇ ଯେଉଁ ତୁଳସୀ ସାଧାରଣ ବୃକ୍ଷ ନୁହଁ, ଇଏ ହେଉଛି ଚିତ୍ ବସ୍ତୁ। ଭାଗବତ ତୁଳସୀ ଗଙ୍ଗା, ଗଙ୍ଗାଦେବୀ ଏଇ ଭଗବାନଙ୍କର ପାଦପଦ୍ମଙ୍କୁ ଧୌତ କରି ଆସୁଛନ୍ତି ସେ ଗଙ୍ଗାଦେବୀ, ସାଧାରଣ ଜଳ ନୁହଁ। ଭାଗବତ ତୁଳସୀ ଗଙ୍ଗା ଏ ଭକ୍ତ ଜଣେ, ଆଉ ଭକ୍ତମାନେ ମଧ୍ୟ, ଭକ୍ତମାନେ ଦେଖିବା ପାଇଁ ସାଧାରଣ ମନୁଷ୍ୟ ଭଳି ହେଲେ ମଧ୍ୟ ସେମାନେ ପ୍ରକୃତରେ ଏ ଭୌତିକ ଜଗତରେ ନୁହନ୍ତି। ସେମାନେ ଭକ୍ତମାନେ ମହାତ୍ମା, ସେମାନେ ହେଉଛନ୍ତି ମହାତ୍ମା। ଦେଖିବା ପାଇଁ ଆମେ ଲାଗୁଛି ଆମ ଭଳି ଗୁରୁଶ ନରମତି ବୋଲି କୁହାଯାଇଛି। ମହାତ୍ମାମାନଙ୍କୁ ଯଦି ମନୁଷ୍ୟ ଭଳି ବୁଦ୍ଧି କରିବା, ଭାଗବତର ଦେଖାଦଶ ସତୀଶ ଅଧ୍ୟାୟରେ ସେଇଟା କହେ, ସତର ଅଧ୍ୟାୟରେ କୁହାଯାଇଛି, ଭଗବାନ କହିଛନ୍ତି ଉଦ୍ଧବଙ୍କୁ, ଆଚାର୍ଯ୍ୟ ମାନ ବିଜାନିଆନ୍, ଆଚାର୍ଯ୍ୟମାନଙ୍କୁ ଆଚାର୍ଯ୍ୟଙ୍କୁ ଭଗବାନ ଭଳି ଆମେ ଗ୍ରହଣ କରିବା, ନାବମନ୍ୟତ କରିଛି, ଅନ୍ୟ କିଛି ଚିନ୍ତା କରିବା ନାହିଁ। ନା ମର୍ତ୍ତ ବୁଦ୍ଧି ଅସୁୟା, ମର୍ତ୍ତ ବୁଦ୍ଧି ଆମେ କରିବା ନାହିଁ, ଅସୁୟା କରିବା ନାହିଁ, ତାଙ୍କ ପ୍ରତି ବିଦ୍ୱେଷ କରିବା ନାହିଁ। ସର୍ବଦେବମୟ ଗୁରୁ, ଗୁରୁ ହେଉଛନ୍ତି ସମସ୍ତ ଦେବତାଙ୍କ ପାଖରେ ରହିଛନ୍ତି, ଦେବତାମାନେ ତାଙ୍କ ପାଖରେ ରହିଛନ୍ତି। ଭାଗବତ କୁହାଯାଇଛି ନା ପଞ୍ଚମ ସ୍କନ୍ଧରେ ଅଠର ଅଧ୍ୟାୟରେ, ଯଶ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚନା, ଜଣେ ଯିଏ ଭକ୍ତ ତାର ଭକ୍ତି ରହିଛି, ସେଠି ସର୍ବେଇ ଗୁଣେଇ ତତ୍ର ସମାସତ ସୁରା, ସବୁ ଦେବତାମାନଙ୍କର ସବୁ ଭଲ ଗୁଣ ଆସି ପହଞ୍ଚିବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି, କିନ୍ତୁ ସେ ଦୋଷ ତାଙ୍କ ପାଖରେ ରହିବ ନାହିଁ, କେବଳ ଗୁଣ ରହିବ, ଦେବତାମାନଙ୍କର ସବୁ ଗୁଣ ରହିବ। ଅନ୍ୟପକ୍ଷରେ ଜଣେ ଭଗବାନ ଭକ୍ତ ନୁହଁ ମାନେ ହର ଅଭକ୍ତ, ସେ କୁତ ମହତ୍ ଗୁଣ, ସେ ମହତ୍ ଗୁଣ କ'ଣ? ତାର ଏ ବହୁତ ବଡ଼ ଜ୍ଞାନୀ, ବହୁତ ବଡ଼ ତପସ୍ୱୀ, ବହୁତ ବଡ଼ ଦାନୀ, ବହୁତ ବଡ଼ କେତେ କ'ଣ ସବୁ ରହିଛି, କିନ୍ତୁ ଭକ୍ତ ନୁହଁ, ତାର କ'ଣ ମୂଲ୍ୟ? ବହୁତ ବଡ଼ ଶକ୍ତିମାନ ବ୍ୟକ୍ତି, ବହୁତ ବଡ଼ ଯୋଦ୍ଧା, ବହୁତ ବଡ଼ ବ୍ରାହ୍ମଣ କୋଳରେ ଜନ୍ମ ହୋଇଛନ୍ତି, ବହୁତ ବଡ଼ ସନ୍ନ୍ୟାସୀ, କିନ୍ତୁ ଭକ୍ତି ନାହିଁ, ତାର କ'ଣ ମୂଲ୍ୟ ଅଛି? ହରାବ ଭକ୍ତ ସେ କୁତ ମହତ୍ ଗୁଣା, ମନୋରଥନା ସେ ଧାବତ ଭାଇ, କେବଳ ଭୌତିକ ଜଗତରେ ହିଁ ଘୁରି ବୁଲୁଥିଲେ ସିଏ। ତେଣୁ ଏହି ଯେଉଁ ଚାରି ଭୌତିକ ଜଗତ ହେଲେ ମଧ୍ୟ ଏଠି ସବୁ ଚିତ୍ ବସ୍ତୁ ରହିଛି। ଏବଂ ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ଯେ ଦି ହୋଲ୍ ବେଦ, ବେଦ ହେଉଛି କ'ଣ ନା ଏଇ କଥା ଜାଣିବା। ଆଗତରେ ଗୋଟେ ଶ୍ଳୋକ ଅଛନ୍ତି, ବେଦର ମୂଳ ଉଦ୍ଦେଶ୍ୟ ହେଉଛି ଏଇ କଥା, ଆମେ ଟୁ କ'ଣ ନା ଯେଉଁଟାକ ରହିଛି ପ୍ରଥମ ସ୍କନ୍ଧ, ଏ ଦ୍ୱିତୀୟ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ପ୍ରଭୁପା ଆମର ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ନିଦ୍ରିଆହ୍ରିୟତେ ନକ୍ତଂ ବ୍ୟବାୟନ ଚବାବୟ ଦିବାଚାର୍ତ୍ତେ ହେ ରାଜନ କୁଟୁମ୍ବ ଭରଣୀ ନେବା। ମନୁଷ୍ୟମାନେ ଏଇଭଳି ଭାବରେ ଜୀବନଯାପନ କରୁଛନ୍ତି। ଭାଗବତ ଆରମ୍ଭରେ ସେଇଟା କହିଲେ, ଭଗବାନ ମଧ୍ୟ ସପ୍ତମ ଅଧ୍ୟାୟ ଭକ୍ତିର ଯେଉଁ ଆରମ୍ଭ ହେଲା ଯେଉଁଠି, ସେଇଠି ମଧ୍ୟ ଏଇ କଥା କହିଥିଲେ। ଲୋକମାନେ ପ୍ରକୃତରେ ପଶୁ ଭଳି ଜୀବନଯାପନ କରୁଛନ୍ତି, ତେଣୁ ଏଠି କୁହାଯାଉଛି ଲୋକମାନେ କିଭଳି ଜୀବନ ତାଙ୍କର ବ୍ୟବହାର କରୁଛନ୍ତି, ଜୀବନ କ'ଣ ବ୍ୟତୀତ କରୁଛନ୍ତି ନା ପଶୁ ଭଳି, ଦେ ଆର୍ ଆଜ୍ ଗୁଡ୍ ଆଜ୍ ଆନିମଲ୍। ପ୍ରଭୁପାଦ ମହାରାଜ ସବୁବେଳେ କୁହନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡଗ୍ ଆଣ୍ଡ ଏ ହ୍ୟୁମାନ୍ ବିଙ୍ଗ? ପ୍ରଶ୍ନ ଉତ୍ତର କେହି ଦେଇପାରନ୍ତି ନାହିଁ। ମୁଁ ମଧ୍ୟ କେତେଥର ପଚାରି ସବୁ ସ୍କୁଲ୍ମାନଙ୍କରେ ସବୁ କେହି କହିପାରିବେନି, କି ହଁ ତାର ଅମୁକ ତାର ଅମୁକ ସବୁ କହିବେ, କିନ୍ତୁ ପ୍ରକୃତ କଥା ଜାଣିପାରନ୍ତି ନାହିଁ। ସେ ଏଠି କହୁଛନ୍ତି ରାତ୍ରିଟା ନିଦ୍ରାରେ କଟିଯାଉଛି ନହେଲେ ସ୍ତ୍ରୀ ସାଙ୍ଗରେ କଟିଯାଉଛି, ଦିବସ ହେଲେ କେଉଁଠୁ ମନି ଆସିବ, ଟଙ୍କା ଆସିବ ରୋଜଗାର କରିବା, ଏଇଭଳି ଭାବରେ ତାଙ୍କର ଜୀବନ ବିତିଯାଉଛି। ନିଦ୍ରାହିତ ନକ୍ତଂ ବ୍ୟବାହିନ ଚବାବ ଦିବାଚାର୍ତ୍ତେ ହେ ରାଜନ କୁଟୁମ୍ବ ଭରଣୀ ନେବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ବିକଜ୍ ହ୍ୟୁମାନ୍ ଲାଇଫ୍ ଇଜ୍ ଏ କମ୍ବିନେସନ୍ ଅଫ୍ ମ୍ୟାଟର୍ ଆଣ୍ଡ ସ୍ପିରିଟ୍ ସୋଲ୍, ଏ ଭୌତିକ ମନୁଷ୍ୟ ଜନ୍ମ ହେଉଛି କ'ଣ, ଇଏ ଏଥିରେ ରହିଛି ଭୌତିକ ବସ୍ତୁ ରହିଛି ଏବଂ ଚିତ୍ ବସ୍ତୁ ରହିଛି, ମ୍ୟାଟର୍ ଆଣ୍ଡ ସ୍ପିରିଟ୍ ସୋଲ୍, ଆଣ୍ଡ ଦି ହୋଲ୍ ପ୍ରୋସେସ୍ ଅଫ୍ ବେଦିକ୍ ନଲେଜ୍ ଇଜ୍ ଡାଇରେକ୍ଟେଡ୍ ଆଟ୍ ଲିବରେଟିଂ ଦ ସ୍ପିରିଟ୍ ସୋଲ୍ ଫ୍ରମ୍ ଦ କଣ୍ଟାମିନେସନ୍ ଅଫ୍ ମ୍ୟାଟର୍। ଏହି ସମସ୍ତ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଯେଉଁ ରହିଛି, ଆର ମୂଳ ଉଦ୍ଦେଶ୍ୟ ହେଉଛି କ'ଣ ନା ଏହି ଚିତ୍ ବସ୍ତୁକୁ ଅଲଗା କରିବା, ଭୌତିକ ବସ୍ତୁଠାରୁ ଚିତ୍ ବସ୍ତୁକୁ ଅଲଗା କରିବା। ଫ୍ରମ୍ ଦ କଣ୍ଟାମିନେସନ୍ ଅଫ୍ ମ୍ୟାଟର୍, ଭୌତିକ ବସ୍ତୁ ସହିତ ଏଭଳି ଭାବରେ ଜଡ଼ିକି ରହିଛି ଆମେ ଜାଣିପାରିବାନି, ସବୁ ଭାବରେ ସବୁ ଭୌତିକ। ବୈଜ୍ଞାନିକମାନେ କ'ଣ ଜାଣିପାରୁଛନ୍ତି ସ୍ପିରିଟ୍ ବିଷୟରେ? ମେଟେରିଆଲ୍ ସବୁ ସବୁ ମେଟେରିଆଲ୍ ତାଙ୍କ ଚାଲିଛି, ଜାଣିପାରୁନାହାନ୍ତି। ବୈଦିକ ବେଦିକ ସାଇନ୍ସକୁ ସେମାନେ ଗ୍ରହଣ କରିନାହାନ୍ତି ଏବଂ ସେମାନେ ମଧ୍ୟ କରିପାରିବେ ନାହିଁ। ବ୍ରହ୍ମା ଭବିଷ୍ୟତବାଣୀ ଦେଇଦେଇଛନ୍ତି, କୋଟି କୋଟି ବର୍ଷ କୋଟି କୋଟି ନୋବେଲ୍ ପ୍ରାଇଜ୍ ପାଇଲେ ମଧ୍ୟ ସେମାନେ ପହଞ୍ଚି ପାରିବେ ନାହିଁ, ସେ ତତ୍ତ୍ୱକୁ ଜାଣିପାରିବେ ନାହିଁ, ସେ ମାଧ୍ୟମରେ ପାଡ଼ି ହେବ ନାହିଁ, ଆସେଣ୍ଡିଂ ପ୍ରୋସେସ୍ରେ ଜାଣିହେବ ନାହିଁ, ଏ ତତ୍ତ୍ୱକୁ ସ୍ପିରିଟ୍ ସୋଲ୍କୁ ଜାଣିହେବ ନାହିଁ। ସ୍ପିରିଟ୍ ସୋଲ୍କୁ ଜାଣିବା ପାଇଁ ତା'ର ଉପାୟ ହେଉଛି ଡିସେଣ୍ଡିଂ ପ୍ରୋସେସ୍, ଅବତରଣ ବା ଅବତରଣ ପନ୍ଥାରେ, ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଏହି ଜ୍ଞାନକୁ ପ୍ରାପ୍ତ ହେବା। ପନ୍ଥାସ୍ତୁ କୋଟି ସଦବତ୍ ସର ସମ୍ପ୍ରଗମ୍ୟ ବାୟୁ ରଥାପି ମନସୋ ମୁନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସିମ୍ନ୍ୟ ବିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ବ୍ରହ୍ମାଙ୍କର କଥାରେ ଆମେ କହିପାରୁଛୁ ନା, ବ୍ରହ୍ମାଙ୍କର କଥା ମିଥ୍ୟା ହେବ ନାହିଁ। ବ୍ରହ୍ମା ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ କହିଛନ୍ତି, ନମେ ଭାରତୀ ମେ ଅଙ୍ଗ ମିଶା ଭବତୁ, କେବେ ହେଲେ ମୋର କଥା ମିଥ୍ୟା ହେବ ନାହିଁ, କାରଣ ସବୁବେଳେ ସେ ଭଗବାନ ଚିନ୍ତନ କରୁଛନ୍ତି, ତାଙ୍କର ପାଟିରୁ ତାଙ୍କର ଜୁହାରୁ କେବେ ମିଥ୍ୟା ଆସିବ ନାହିଁ, ଅସତ୍ୟ ଆସିବ ନାହିଁ। ତେଣୁ ସିଏ ଏକଥା କହିଛନ୍ତି, ଭଗବାନ ଦର୍ଶନ କଲା ପରେ ସେ ରଚନା କରିଛନ୍ତି ବ୍ରହ୍ମ ସଂହିତା, ତାହାଦେହରେ ବର୍ଣ୍ଣନା କରାଯାଇଛି। ଶହେ କୋଟି ବର୍ଷ ଧରିକିରି ମୁନିପୁଙ୍ଗ ଭାବରେ ଗଲେ ମଧ୍ୟ ସେମାନେ ସେହି ତତ୍ତ୍ୱକୁ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଦ ମ୍ୟାଟେରିଆଲିଷ୍ଟିକ୍ ୱେ ଅଫ୍ ଲାଇଫ୍ ଇଜ୍ ଡେସ୍କ୍ରାଇବ୍ ହିୟର୍ ଇନ୍ ଏ ନଟ୍ ସେଲ୍। ଭୌତିକ ଜଗତର ଉପାୟ ଯେଉଁ ରହିଛି ଧାରା, ଏଇଟାକୁ ସଂକ୍ଷେପରେ ଗୋଟିଏ ଶ୍ଳୋକରେ କହିଦେଲେ ସୁଖଦେବ ଗୋସ୍ୱାମୀ। ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହିଲେ, ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ, ମନୁଷ୍ୟାଣାଂ ସହସ୍ରେଶୁ କଶ୍ଚିତ୍ ଯଥେ ସିଦ୍ଧାଏ। ଏ ସ୍ପିରିଟ୍ ବିଷୟରେ ଜାଣିବା ପାଇଁ କିଏ ଆଗ୍ରହ ନୁହଁ, ଖାଲି ଭୌତିକ ଜଗତକୁ ମ୍ୟାଟେରିଆଲ୍ ଭିତରେ ତାର ବୁଡ଼ିକି ରହିଛନ୍ତି। ତେଣୁ ବ୍ରହ୍ମା ଏହିସବୁ ଚୁତ ଗୋସ୍ୱାମୀ କହୁଛନ୍ତି କଥା ପ୍ରଥମ ସ୍କନ୍ଦ ଅଠର ଅଧ୍ୟାୟରେ, ଅଥାପି ଯତ୍ପାଦ ନଖାବ ସୃଷ୍ଟମ ଜଗତ୍ ବିରିଞ୍ଚୋ ପ୍ରଭୁତାରଣାମ୍ଭ ଶେଷଂ ପୁନାତି ଅନ୍ୟତମ ମୁକୁନ୍ଦା ଓ ନାମ ଲୋକେ ଭଗବତ ପଦାର୍ଥ। ଆଉ ଭଗବତ ବସ୍ତୁ କ'ଣ ହେଇପାରେ? ଅଥାପି ଯତ୍ପାଦ ନଖାବ, ସେହି ଭଗବାନ ଯେତେବେଳେ ବାମନ ଦେବର ଉପରେ ଆସିଥିଲେ, ପାଦକୁ ବଢ଼େଇ ଦେଇଥିଲେ, ସେହି ପାଦ ଏ ଭୌତିକ ଜଗତର ଯେଉଁ ରହିଛି ଆବରଣ ସବୁ ରହିଛି, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଆଗ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା, କିନ୍ତୁ ଭଗବାନ ପାଦ ପଦ୍ମରେ ଠେଲିଦେଲେ, ସବୁ ସବୁ ଛେଦ କରିଦେଲେ ଏବଂ ଯାଇକରି ଚିତ୍ ଜଗତରେ ପହଞ୍ଚିଗଲା ଭଗବାନ ପାଦ ପଦ୍ମ। ଯେତେବେଳେ ଯାଉଛି ଦେଖୁଛନ୍ତି ବ୍ରହ୍ମା ଭଗବାନଙ୍କ ପାଦନଙ୍କ ଛଟାରେ ଯେଉଁ ଜ୍ୟୋତି ରହିଛି, ସେ ଜ୍ୟୋତିରେ ବ୍ରହ୍ମ ଜ୍ୟୋତି, ବ୍ରହ୍ମ ଲୋକରେ ଯେଉଁ ତାଙ୍କର ଥିଲା ବ୍ରହ୍ମାଙ୍କର ଯେଉଁ ଜ୍ୟୋତି ସବୁ ଥିଲା, ସବୁ ଫିକା ପଡ଼ିଗଲା, ଯେମିତି ସୂର୍ଯ୍ୟର ଉଦୟରେ ଆମର ଟ୍ୟୁବ୍ଲାଇଟ୍ ସବୁ ଫିକା ହେଇଯାଏ, ସେଇଭଳି ଭାବରେ ହେଇଗଲା। ତେଣୁ ଭଗବାନଙ୍କର ଏ ଯେଉଁ ପାଦପଦ୍ମକୁ ଧୌତ କରିଥିଲେ ବିରିଞ୍ଚି, ଜଗତ ବିରିଞ୍ଚୋ ପ୍ରଭୁତା ମଣାମ୍ବ, ଭଗବାନଙ୍କୁ ଜଳକୁ ପାଦକୁ ଧୌତ କରିଦେଇଥିଲେ, ସେଇଟାକୁ ମଧ୍ୟ ଗଙ୍ଗା ଜଳ ବୋଲି କୁହାଯାଉଛି, ସେଇଟା ମଧ୍ୟ ଗଙ୍ଗା ଜଳ। ପାଦପଦ୍ମ ଯେତେବେଳେ ଯାଇ ଚିତ୍ ଜଗତରେ ପ୍ରବେଶ କଲା, ସେଠୁ ମଧ୍ୟ କାରଣାନବ ଜଳ ରହିଛି, ସାଗର ରହିଛି, ସେ ସାଗର ଜଳ ସେଇଟା ହେଉଛି ଚିତ୍ ଜଳ, ଭୌତିକ ଜଳ ନୁହଁ। ଚିତ୍ ଜଳ ଅର୍ଥ କ'ଣ ନା, ସେ ଜଳ ମଧ୍ୟ ଚେତନଶୀଳ। ଜଳ ଆମେ ଭାବୁଛୁ ଏଠି ଜଳଟା ହେଉଛି ଜଳ, କିନ୍ତୁ ସେ ଜଳ ହେଉଛି ଚେତନଶୀଳ, ସେ ଜଳ ମଧ୍ୟ ସବୁ କିଛି ଜ୍ଞାନ ତା'ର ଅଛି, ସବୁକିଛି ବୁଝିପାରିବ। ଚିତ୍ ଜଗତର ବସ୍ତୁ ହେଉଛି ଏହିଭଳି ଭାବରେ ଆମେ କଳ୍ପନା କରିପାରିବା ନାହିଁ, ଚେତନଶୀଳ। ଆମ ଶରୀରରେ ଚେତନା ଆସି କେମିତି ଆସିଲା, ଏ ଭୌତିକ ଏଇ ଶରୀରଟା ହେଉଛି କ'ଣ ଭୌତିକ ପ୍ରକୃତି, ଭୂତ ପ୍ରକୃତି, ପଞ୍ଚମହାଭୂତ ତିଆରି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ପାଞ୍ଚଟି ତତ୍ତ୍ୱରେ କ'ଣ ଚେତନ ତତ୍ତ୍ୱ ଅଛି? ଚେତନ ତତ୍ତ୍ୱ ଥିବାରୁ ଏ ଭୌତିକ ଜଗତ ଚେତନଶୀଳ ଭଳି ହେଉଛି, କ'ଣ ଶରୀରଟା ଚେତନଶୀଳ କାର୍ଯ୍ୟ କରୁଛି। ଯେତେବେଳେ ଚାଲିଯିବ ଆତ୍ମା ସେତେବେଳେ ହେଇଯିବ ଜଡ଼ ହେଇଯିବ, ଆଉ ଚେତନଶୀଳ ହେବ ନାହିଁ ସେଇଟା। ତେଣୁ ଚିତ୍ ଜଗତ ସବୁ ବସ୍ତୁ ଚେତନଶୀଳ, ଚିତ୍ କାଳେ ଚେତନା, ଏ ଭୌତିକ ଜଗତରେ ଚେତନଶୀଳ ହେଇପାରୁଛି କିଭଳି ଭାବରେ ନା, ଚିତ୍ ବସ୍ତୁ ପ୍ରବେଶ କରୁଥିବାରୁ ଭଗବାନ କହିଲେ ଭଗବତ ଗୀତାରେ, ଅହମ୍ କ'ଣ କ'ଣ ଧାରାୟାମି ଅହମ୍ ବୋଧସା କୃଷ୍ଣାମି, ଆଉ ଗୋଟେ କଥା କହିଛନ୍ତି, ଏ ଭଗବାନ ଏଇଠି ପ୍ରବେଶ କରୁଥିବାରୁ ଏ ଭୌତିକ ଜଗତ ସବୁ କାର୍ଯ୍ୟ କରୁଛି, ସବୁ ତିଷ୍ଠି ପାରୁଛି। ତେଣୁ ଏ ଯେଉଁ କୁହାଯାଇଛି ଅଥା ଭଗବାନଙ୍କୁ ଧୌତ କରିଦେଉଛନ୍ତି ଏବଂ ସେହି ଜଳକୁ ନିଜର ମସ୍ତକରେ ଧାରଣ କରୁଛନ୍ତି। ଖାଲି ବ୍ରହ୍ମା ଧାରଣ କରୁଛନ୍ତି ତା ନୁହଁ, ସେଇଟା କ'ଣ ହେଉଛି ନା ଶେଷ କୁନାତି ସେ ଜଳ ଯେତେବେଳେ ତଳକୁ ତଳକୁ ଗଡ଼ି ଆସୁଛି ତଳକୁ ଯାଉଛି ସେତେବେଳେ ଶିବଲୋକ ରହିଛି, ଶିବ କୈଳାସ ପର୍ବତରେ ଶିବଜୀ ଧାରଣ କରୁଛନ୍ତି, ତାଙ୍କ ମସ୍ତକରେ ଧାରଣ କରୁଛନ୍ତି, ତେଣୁ ଶିବଜୀଙ୍କର ନାମ ହେଲା ଗଙ୍ଗାଧର। ତେଣୁ ଶେଷ କୁନାତି କେବଳ ଶେଷ ଈଶ ଶିବ କେବଳ ମସ୍ତକରେ ଧାରଣ କରି ପବିତ୍ର ହେଉଛନ୍ତି ତା ନୁହଁ, ସେ ଜଳରେ ସମସ୍ତ ଶିବଲୋକବାସୀ ଯେତେ ଅଛନ୍ତି ବ୍ରହ୍ମଲୋକବାସୀ ଠାରୁ ଶିବଲୋକବାସୀ ଆହୁରି ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ସମସ୍ତେ ପବିତ୍ର ହୋଇଯାଉଛନ୍ତି। ଶେଷ କୁନାତି ଅନ୍ୟତ ମୁକୁନ୍ଦାତ୍, ତେଣୁ ଏ ମୁକୁନ୍ଦଙ୍କ ବ୍ୟତୀତ ଆଉ କିଏ ଭଗବତ ବସ୍ତୁ ଅଛି? କୋ ନାମ ଲୋକେ ଭଗବତ ପଦାର୍ଥ, ଏ ପ୍ରଥମ ସ୍କନ୍ଧ 18:21 ଶ୍ଳୋକରେ ଏଇଟା କୁହାଯାଇଛି। ଆଉ କିଏ ବସ୍ତୁ ଅଛନ୍ତି ଭଗବତ ବସ୍ତୁ? ଏଇ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣଙ୍କ ଭିତରେ କିଏ ଶ୍ରେଷ୍ଠ, କାରଣ ଏମାନେ ସବୁ ଏତେ ପାୱାରଫୁଲ୍ ଏତେ ଶକ୍ତିଶାଳୀ, ତଥାପି କିଏ କହନ୍ତି ବ୍ରହ୍ମା ଶ୍ରେଷ୍ଠ, କିଏ କହନ୍ତି ବିଷ୍ଣୁ ଶ୍ରେଷ୍ଠ, କିଏ କହନ୍ତି ଶିବ ଶ୍ରେଷ୍ଠ, ଏଇଟା ପରୀକ୍ଷା କରି ଭୃଗୁ ପରୀକ୍ଷା କରି ଜାଣିଲେ ପ୍ରକୃତରେ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ ତାଙ୍କ ଭିତରେ। ତେଣୁ ଭଗବାନ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଆଜି ଇଏ ସେହି ପାଦପଦ୍ମକୁ ମୁକୁନ୍ଦଙ୍କର ପାଦପଦ୍ମକୁ ଆଜି ଧୌତ କରୁଛନ୍ତି। ପାଦାବନେ ଜନିରାପୋ ଭଗବାନ ପାଦପଦ୍ମ ଧୌତ, ଏଇଠି ପୁରାଣରେ ବର୍ଣ୍ଣନା କରି କେଉଁ ପୁରାଣରେ ସେଠି ରହିଛି ଯେଉଁ ରହିଛି ଏଇ ଯେଉଁ ଆମର ସାଧାରଣତଃ ଏଇଟା ହେଉଛି ପାଷଣ୍ଡି, ପାଷଣ୍ଡି କ'ଣ ସେମାନେ ବୁଝିପାରନ୍ତି ନାହିଁ ଯେ କ'ଣ ନା ଅଚେ ବିଷ୍ଣୁ ଶିଳାଧୀର। ସେମାନେ ମନ୍ଦିରକୁ ଆସନ୍ତି ପ୍ରଥମେ ତ ଯେଉଁମାନେ ନାସ୍ତିକମାନେ ସେମାନେ କହନ୍ତି ହେ ଭଗବାନ ସବୁଠାରେ ଅଛନ୍ତି ଆଉ ସେଠି କାହିଁକି ଯିବା, ମନ୍ଦିର କାହିଁକି ଯିବା। ପ୍ରଭୁପାଦ ମହାରାଜ କହନ୍ତି ଯଦି ଭଗବାନ ସବୁଠାରେ ଅଛନ୍ତି ତାହେଲେ ମନ୍ଦିରରେ ନାହାନ୍ତି, ସବୁଠାରେ ଅଛନ୍ତି ମନ୍ଦିରକୁ ଛାଡ଼ିଦେ ଆଉ ସବୁଠାରେ ଅଛନ୍ତି। ତାହେଲେ ସବୁଠାରେ ଯଦି ଭଗବାନ ଅଛନ୍ତି ମନ୍ଦିରରେ କ'ଣ ରହିବେନି କାହିଁକି? ଇଏ ହେଉଛି ନାସ୍ତିକ ବ୍ୟକ୍ତିମାନଙ୍କ କଥା। ତଥାପି ତାଙ୍କ ଭିତରୁ ଯଦି କେତେ ଜଣ ଆସିଗଲେ ମନ୍ଦିର ଦେଖିବା କ'ଣ ରହିଛି, ସେମାନେ ଦେଖନ୍ତି କ'ଣ ନା ଅଚେ ବିଷ୍ଣୁ ଶିଳାଧି, ଏ ବିଷ୍ଣୁ ମୂର୍ତ୍ତି ଯେଉଁ ରହିଛନ୍ତି କେଉଁ ଶିଳାରେ ତିଆରି ସେଟା କହିବେ, କେଉଁ କାଠରେ ତିଆରି, ଏଇଭଳି ଭାବରେ ଚିନ୍ତା କରିବେ, ଏ ଭଗବାନ ବୋଲି ଚିନ୍ତା କରିବେ ନାହିଁ। ଏଇଟା କେଉଁ ବିଷ୍ଣୁ ପୁରାଣରେ ଅଛି ବୋଧେ, ଅଚେ ବିଷ୍ଣୁ ପଦ୍ମପୁରାଣରେ, ଅଚେ ବିଷ୍ଣୁ ଶିଳାଧି ଗୁରୁସୁନାରମତି, ଗୁରୁଙ୍କୁ ଦେଖିଲେ ସେମାନେ ଭାବେ ଆମ ମନୁଷ୍ୟ ଭଳି ସେମାନେ ଗୁରୁସୁନାରମତି, ଏବଂ ଆଉ କ'ଣ ନା ବୈଷ୍ଣବୀ ଜାତି ବୁଦ୍ଧି, ନିଚ ଜାତିରୁ ଆସିଲା ବ୍ରାହ୍ମଣ ବୈଷ୍ଣବ, ଇଏ ଇଏ ଶୂଦ୍ର ବୈଷ୍ଣବ, ଇଏ ଜାତି ବୁଦ୍ଧି ଏଇଟା ଭୁଲ ହେଇଗଲା, ଏଇଟା ପାଷଣ୍ଡି, ଏ ସେ ପାଷଣ୍ଡି ଚିନ୍ତାଧାରା, ପାଷଣ୍ଡି ଚିନ୍ତାଧାରା। ତେଣୁ ସେହିଭଳି ଭାବରେ ବର୍ଣ୍ଣନା କରାଯାଏ ବିଷ୍ଣୁ ବା ବୈଷ୍ଣବାନା କଳିମଳ ମଥନେ ପାଦ ତିଠେ ଅମ୍ବୁ ବୁଦ୍ଧି, ଭଗବାନଙ୍କ ପାଦ ପଦ୍ମ ଜଳକୁ ଅମ୍ବୁ ବୁଦ୍ଧି ଏ ସମାନ ଜଳ ବୋଲି ଚିନ୍ତା କରିବା। ଆଜି ଆଙ୍କର ସେ ସେଥିପାଇଁ ମସ୍ତକରେ ଧାରଣ କରିବେ ସିଏ ଅକ୍ରୁର ଅମ୍ବୁ ବୁଦ୍ଧି, ଶ୍ରୀ ବିଷ୍ଣୁ ନାମ୍ନି ମନ୍ତ୍ରେ ସକଳ କଳୁଷ ହେ ଶବ୍ଦ ସାମାନ୍ୟ ବୁଦ୍ଧି, ଭଗବାନଙ୍କ ନାମକୁ ସାମାନ୍ୟ ଶବ୍ଦ ବୋଲି ସେମାନେ ଚିନ୍ତା କରିବେ। ବିଷ୍ଣୁ ସର୍ବେଶ୍ୱରେ ସେ ତଦିତର ସମଧି ଯଶ୍ୟବା ନାରକୀ ସ, ତେଣୁ ଏସବୁ ପାଷଣ୍ଡି ବ୍ୟସ୍ତି ନାରକୀ ଚିନ୍ତାଧାରା। ବିଷ୍ଣୁ ହେଉଛନ୍ତି ସର୍ବେଶ୍ୱର, ତଦିତର ସମଧି ତାଙ୍କ ନିଚ ସ୍ତର ବସ୍ତୁକୁ ଭଗବାନଙ୍କ ସହିତ ସମାନ କରିବା, ଇଏ ହେଉଛି ନାରକୀ ବୁଦ୍ଧି ପାଷଣ୍ଡି ବୁଦ୍ଧି ଏସବୁ ରହିଛି। ତେଣୁ ଇଏ ଭଗବାନଙ୍କ ପାଦପଦ୍ମ ଧୌତ କରି ପାଦାବନେ ଜନିରାପୋ, ସେ ଜଳ ସେ ସାମାନ୍ୟ ଜଳ ନୁହଁ, ସେ ହେଉଛି ଚିତ୍ ଜଳ, ଚିତ୍ ବସ୍ତୁ ଭଗବାନଙ୍କର ପାଦପଦ୍ମ ଧୌତ ଜଳ। ତେଣୁ ସେଠି ବର୍ଣ୍ଣନା କରାଯାଏ ଆମେ ଯେଉଁ ପାଦ ଦୋକ ନେଉଛେ ପାଠ କରାଯାଏ କ'ଣ ସେ ଶ୍ଳୋକ, ସର୍ବ ଅକାଳ ମୃତ୍ୟୁହରଣମ ସର୍ବବ୍ୟାଧି ନିବାରଣମ ବିଷ୍ଣୁ ପାଦ ଦୋକ ଶିରସା ଧାରାମି ଅହମ, ଶିରରେ ଧାରଣ କରିବା, ଏଇଭଳି ଭାବରେ ଏଇ ଶ୍ଳୋକଟି ରହିଛନ୍ତି। ସେଥିପାଇଁ ଅକାଳ ମୃତ୍ୟୁହରଣ କରିବ ସିଏ ସର୍ବବ୍ୟାଧିକୁ ନିବାରଣ କରିବ, ଆମେ ଶ୍ରୀ ଶ୍ରୀମନ୍ତ ହରଦର୍ଶ ମହାରାଜ କହୁଥିଲେ ଏ ଯେଉଁ ରହିଛି ଜଳକୁ ଯଦି ନିଜ କେଉଁଠି ଗୋଟେ ରୋଗ ହେଇଛି ଭଲ ହେଉନି ତା ଦେହରେ ଲଗେଇଦେଲେ ସେ ଭଲ କରିଦେବ ସେ ରୋଗ ସେ କହୁଥିଲେ ମୁଁ ନିଜେ ମୋର ଗୋଟେ କ'ଣ ସେମିତି କ'ଣ ପେନ୍ ଫେନ୍ ହେଉଥିଲା ମୁଁ ସବୁବେଳେ ସେ ଶୁଣିଲା ପରେ ମୁଁ ଲଗାଏ ଲଗାଇଲେ ମୋର ମଧ୍ୟ ସେଠି ଭଲ ହେଇଗଲା ସର୍ବ ବ୍ୟାଧି ନିବାରଣ ଇଏ ଖାଲି ଥିଓରିଟିକାଲ୍ ନୁହେଁ ପ୍ରାକ୍ଟିକାଲ୍ ଇଏ କ'ଣ ଖାଲି ଥିଓରିଟିକାଲ୍ ନଲେଜ୍ ଶୁଣିବା ପାଇଁ ଆସିବେ ନା କ'ଣ ପରୀକ୍ଷା ପାସ୍ କରିବା ନା ବାହାବା ନେବା ଏଥିପାଇଁ ନା ପ୍ରାକ୍ଟିକାଲ୍ ଜୀବନରେ ଏଇଟାକୁ ଯଦି ଆଚରଣ କରିବା ଆମ ଜୀବନ ପରିବର୍ତ୍ତିତ ହେଇଯିବ ଆମର ଜୀବନ ଧନ୍ୟ ହେଇଯିବ ଜୀବନ ଆଚରଣ କଲେ ପ୍ରଭୁପାଦ ମହାରାଜ କହନ୍ତି ଇସ୍କନ୍ ହେଉଛି କ'ଣ ପ୍ରାକ୍ଟିକାଲ୍ ଆପ୍ଲିକେସନ୍ ଅଫ୍ ବେଦିକ ନଲେଜ୍ ବା ଭଗବତ ଗୀତା ଭଗବତ ଗୀତାର ପ୍ରାକ୍ଟିକାଲ୍ ଆପ୍ଲିକେସନ୍ ହେଉଛି ଏଇଟା କୃଷ୍ଣ ଚେତନା ସଂଘ ଏଇ ଚେତନାରେ ଏଇଠି ସମସ୍ତେ ଭୌତିକ ବସ୍ତୁରୁ ଭୌତିକ ସ୍ତରରୁ ସେମାନେ ଚିତ୍ ସ୍ତରକୁ ଯିବେ କେତେ ବଡ଼ କଥା କେହି ଜାଣିନାହାନ୍ତି ଏସବୁ ଜିନିଷ ସମସ୍ତେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧିରେ ଘୁରି ବୁଲୁ ଚାଲିଛନ୍ତି ପୁନରାପି ଜାନନମ୍ ପୁନରାପି ମରଣମ୍ ପୁନରାପି ଜନନୀ ଜଠରେ ଶୟନମ୍ ଇହ ସଂସାରେ ବହୁ ଦୋସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼ମତେ ଭଗବାନଙ୍କ ଶରଣ ନଗଲେ ଆମେ ଏଇଭଳି ଭାବରେ ଘୁରି ବୁଲି ଚାଲିଥିବା ଜନ୍ମ ଚକ୍ରରେ ଘୁରି ବୁଲି ଚାଲିଥିବା କିନ୍ତୁ ଏଇ ଭଗବାନଙ୍କ ଶରଣରେ ଗଲେ ପ୍ରଭୁପାଦ ମହାରାଜ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ଇସ୍କନ୍ ସେଣ୍ଟର କରିଛନ୍ତି କେତେ ବଡ଼ ଭାଗ୍ୟ ଆମେ ଏଇ ସେଣ୍ଟରରେ ଯୋଗ ଦେଇଛେ କିନ୍ତୁ ଏ ପ୍ରଭୁପାଦ ମହାରାଜ କହନ୍ତି ଦିସ୍ କୃଷ୍ଣ ଚେତନା ଏ ଇସ୍କନ୍ ସେଣ୍ଟର କୃଷ୍ଣ କନସିୟସ୍ ସେଣ୍ଟର ଇଜ୍ ଜଷ୍ଟ ଲାଇକ୍ ଏ ହସ୍ପିଟାଲ୍ ଇଟ୍ ଇଜ୍ ହସ୍ପିଟାଲ୍ ଏ ଭବରୋଗକୁ ଦୂର କରିବା ପାଇଁ ଇଏ ହେଉଛି ଔଷଧ ଏ ଚିକିତ୍ସାଳୟ ଏଭଳି ହସ୍ପିଟାଲ୍ ନାହିଁ ପୃଥିବୀରେ କେଉଁଠି ଏଭଳି ହସ୍ପିଟାଲ୍ ନାହିଁ ଆମେ ମୃତ୍ୟୁକୁ ପାର ହେବା ମୃତ୍ୟୁ ରୋଗକୁ ଭଲ କରିବା ଏଭଳି ହସ୍ପିଟାଲ୍ କେଉଁଠି ଅଛି କେହି ଜାଣି ତ ନାହାନ୍ତି ଅଛି କଥା କ'ଣ କହିବା କହିଲେ ମୋତେ କେହି ଶୁଣିବେ ଆସିବେ ସମସ୍ତେ ଆସିବେ କିନ୍ତୁ ଇଏ ହେଉଛି ହସ୍ପିଟାଲ୍ ଇଏ କ'ଣ ମୃତ୍ୟୁକୁ ଆମେ ପାର୍କ ହୋଇଯିବା ଯେମିତି ଧ୍ରୁବ ପାର ହୋଇଯାଇଥିଲେ ଶ୍ରୀମଦ ଭାଗବତ ଚତୁର୍ଥ ସ୍କନ୍ଦ ବାର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ତଦ ଉତ୍ତାନ ପାଦ ପୁତ୍ର ଦଶ ଅଧକମାଗତମ୍ ଯେତେବେଳେ ବୈକୁଣ୍ଠରୁ ବିମାନ ଆସିଲା ସେହି ସମୟରେ ବିମାନ ବୈକୁଣ୍ଠ ପାର୍ଷଦମାନେ ଆସି ଧ୍ରୁବ ମହାରାଜଙ୍କୁ କହିଲେ ମହାରାଜ ବର୍ତ୍ତମାନ ଆପଣଙ୍କୁ ଭଗବତ ଧାମକୁ ଯିବା ପାଇଁ ଭଗବାନ ପଠାଇଛନ୍ତି ସୁବର୍ଣ୍ଣର ବିମାନ ତେଣୁ ଧ୍ରୁବ ମହାରାଜ ସେ ସାଙ୍ଗେ ସାଙ୍ଗେ ପଳେଇଗଲେ ନାହିଁ ଚଢ଼ିଗଲେ ନାହିଁ ଯାଇକି ସବୁ ମୁନି ଋଷିମାନେ ଥିଲେ କେଉଁଠି ବଦ୍ରିନାଥରେ ସବୁ ତାଙ୍କଠାରୁ ବିଦାୟ ନେଲେ ତାଙ୍କୁ ପ୍ରଣାମ କଲେ ତାଙ୍କଠୁ ଆଶୀର୍ବାଦ ନେଇକି ଗଲେ ଏଇଭଳି ଭକ୍ତର ଭାବ ହେଉଛି ଏଇଭଳି ଭାବରେ ବିନମ୍ର ଭାବ ସବୁବେଳେ ଏବଂ ଯେତେବେଳେ ଯାଉଛନ୍ତି ସେ ସେମାନେ ଆସି ଗୋଟେ ବ୍ୟକ୍ତି ପହଞ୍ଚିଗଲା ସେ ଜାଣିପାରୁନାହାନ୍ତି କିଏ ଇଏ ସିଏ କହୁଛନ୍ତି ଏଇଠି ଆମର କିଏ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଟା ମୈତ୍ରମୁନି କହିଛନ୍ତି ବିଦୁରଙ୍କୁ ବିଦୁର ହେଉଛନ୍ତି ସେ ଯମରାଜ ତେଣୁ ଯମରାଜ ସେଠି ଉପସ୍ଥିତ ଥିଲେ ତଦୁ ତାନ ବାଦ ପୁତ୍ର ଦଶ ଅନ୍ତକମ ଆଗତ ମୃତ୍ୟୁକୁ ଦେଖିଲେ ସିଏ ମୃତ୍ୟୁ କହିଲେ ଆପଣ ତ ଯିବେ ଚିତ୍ ଜଗତକୁ ଯିବେ ଆପଣ ଏ ଶରୀରକୁ ପ୍ରଦାନ କରନ୍ତୁ କହିଲେ ଠିକ୍ ଅଛି କହିଲେ ସେ ମୃତ୍ୟୁ ଯିଏ ଯମରାଜ ବା ଯିଏ ବି ହଉ ଯିଏ ଆସିକି ମସ୍ତକ ନୁଆଁ ଦେଲେ ତେଣୁ ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା ମୃତ୍ୟୁର ମସ୍ତକରେ ପାଦ ଦେଇକରି ସେ ଗଲେ ଆରୁଢ ଅଦ୍ଭୁତ ଗୃହମ୍ ବିମାନକୁ ଆରୋହଣ କଲେ ଇଏ ମୃତ୍ୟୁକୁ ଜୟ କରିବା ମୃତ୍ୟୁଞ୍ଜୟ ଏ ହସ୍ପିଟାଲ ହେଉଛି ସେଇଭଳି ଭାବରେ ଆମେ ଯଦି ନିୟମ ନ ମାନିବା ଏଠି ରହିକି ମଧ୍ୟ ଫିଲ୍ମ ଦେଖିବା ଆଉ କ'ଣ କରିବା ଆମେ ସେଇ ମୃତ୍ୟୁ ଚକ୍ରରେ ଘୁରି ବୁଲି ଚାଲିଥିବା ହତଭାଗା ଆମକୁ କେତେ ବଡ଼ ସୌଭାଗ୍ୟ ମିଳିଥିଲା କିନ୍ତୁ ଆମେ ସେଇ ଫିଲ୍ମ ଦେଖିବା ଫିଲ୍ମ ଆନନ୍ଦ ରହିବ ଭଗବାନ କଥା ଶୁଣିବା ନାହିଁ ତାହେଲେ ଯାହା ହବା କଥା ହେବ ଆଉ କ'ଣ କରିବ ଚିକିତ୍ସା ଗ୍ରହଣ ନକଲେ ଯାହା ହେବା କଥା ହେବ ତେଣୁ ଏଠି କ'ଣ କହୁଛନ୍ତି ନା ଭଗବାନଙ୍କ ପାଦପଦ୍ମ ଧୌତ କରି ଆକୁ ଧାରଣ ଶିରସା ରୂପ ନିଜ ଶିରରେ ଧାରଣ କରୁଛନ୍ତି ରୂପ ଶବ୍ଦ ବ୍ୟବହାର କରାଗଲା ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦିତ ହେଇଯାଉଛନ୍ତି ସନାତନ ଗୋସ୍ୱାମୀ ତାଙ୍କ ଭାଷ୍ୟରେ କହିଛନ୍ତି ରୂପ ଶବ୍ଦ କାହିଁକି ବ୍ୟବହାର କରାଗଲା ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଅକ୍ରୂରଙ୍କର ଭାଗ୍ୟ କେତେ ବଡ଼ ଭାଗ୍ୟ ଭଗବାନ ପାଦପଦ୍ମ ଧୌତ କରି ସେ ଜଳକୁ ନିଜ ଶରୀରରେ ଧାରଣ ଶିରରେ ଧାରଣ କଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସମସ୍ତ ଜଳକୁ ଧାରଣ କଲେ ବୋଲି କୁହାଯାଇଛି। ଅ ଆପ ସବୁ କୁହାଯାଇଛି, ଆ ଆପ ଆପ ସମସ୍ତ ଜଳକୁ ଧାରଣ କଲେ। ଶିରସା ନୃପ, ସେଥିପାଇଁ ନୃପ ଶବ୍ଦ ବ୍ୟବହାର କରାଗଲା। ଆନନ୍ଦ ନୃପ, ରାଜା ରାଜା ନୃପ, ବହୁତ ଆନନ୍ଦରେ। ଏବଂ ଅହରଣ, ଅହରଣ ମାନେ ପୂଜା କରିବା, ଅହରଣ ପୂଜା କରିବା, ଅହରଣ ବିଭିନ୍ନ ପ୍ରକାର ପୂଜା ରହିଛି, ପୂଜା ଉପକରଣ ସବୁ ରହିଛି, ପୂଜା ମାଧ୍ୟମ ରହିଛି। ଅହରଣ ଅହରଣ କିଭଳି ଅହରଣ କଲେ ନା ଅମ୍ବରେଇ ଅମ୍ବରେଇ ଦିବ୍ୟେଇ, ଭଗବାନ ପାଖରେ ଯେଉଁ ବସ୍ତୁ ଲାଗେ ସିଏ ଆଉ ଭୌତିକ ହେଇ ରହେ ନାହିଁ, ସେ ଦିବ୍ୟ ବସ୍ତୁରେ ପରିଣତ ହେଇଯାଏ। ବା ସିଏ ମଧ୍ୟ ଦିବ୍ୟ ବସ୍ତୁ ଆଣିଥିବେ, ବହୁତ ସୁନ୍ଦର ବସ୍ତୁ ଏଇଭଳି ଭାବରେ କୁହାଯାଇଥିବ ଯିବ, କିନ୍ତୁ ଭଗବାନ ପାଖରେ ଥରେ ଲାଗିଗଲେ ସିଏ ଆଉ ଦିବ୍ୟ ହେଇଯାଏ, ସିଏ ଆଉ ଭୌତିକ ବସ୍ତୁ ରହେ ନାହିଁ। ଖାଦ୍ୟ ପଦାର୍ଥ ଯାହା ସବୁ ରହିଛି ସବୁ ଭୌତିକ, କିନ୍ତୁ ଯେତେବେଳେ ଭଗବାନ ପାଖରେ ଲାଗିଯାଏ ସେଇଟା ଆଉ ଭୌତିକ ରହେ ନାହିଁ, ସେଇଟା ଦିବ୍ୟ ହେଇଯାଏ। ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନଙ୍କୁ ସବୁକିଛି ଦିବ୍ୟ, ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ। ସେମାନେ ଭାବିବେ ଇଏ ଖାଦ୍ୟ ଆଉ ସେ ଖାଦ୍ୟ ଭିତରେ କ'ଣ ତଫାତ୍ ରହିଛି। ଏଇଟା ମୁଁ ଶୁଣୁଥିଲି, ଥରେ ଶୁଣୁଥିଲି ଯେ ନାସ୍ତିକ, ଜଣେ ଆସ୍ତିକ ସିଏ କହୁଛନ୍ତି ତାକୁ ସିଏ ସେ ଯେଉଁ ଖାଦ୍ୟ ପ୍ରସାଦ କ'ଣ, ଇଏ ପ୍ରସାଦ ଇଏ ତ ଅନ୍ନ, ଆଉ କ'ଣ ପ୍ରସାଦ, ଅନ୍ନ ତ ଆଉ କ'ଣ ପ୍ରସାଦ, ଅନ୍ନ ବ୍ରହ୍ମ ବୋଲି ଜାଣିପାରୁନାହାନ୍ତି ସିଏ। ଏଇଭଳି ଗୋଟେ କ'ଣ ଘଟଣା ହେଇଥିଲା ସବୁ, ହଁ ତମେ ତ ଏଇଟା ଖାଉଛ ଆଉ ସିଏ ଖାଇଲେ କ'ଣ ତା'ର ତଫାତ୍ କ'ଣ ଅଛି। ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞ ଶିଷ୍ଟାସନ ସନ୍ତୋ ମୁଚ୍ୟନ୍ତେ ସର୍ବକିଳବି ସେଇ ଭୁଞ୍ଜନ୍ତେ ତୁ ଅହଂ ପାପା ଯେ ପତନ୍ତି ଆତ୍ମ କାରଣାତ୍। ଭଗବାନ ପାଖରେ ଯେତେବେଳେ ଆମେ କିଛି ଅର୍ପଣ କରୁଛେ ସେ ଆଉ ଭୌତିକ ହେଇ ରହୁନାହିଁ, ସେଇଟା ଚିତ୍ବସ୍ତୁ ହେଇଯାଉଛି, ଚିତ୍ବସ୍ତୁ ହେଇଯାଉଛି, ସେଇଟା ଆମେ ଜାଣିପାରୁନାହିଁ, ଦେଖିପାରୁନାହିଁ, ବୁଝିପାରୁନାହିଁ, କିନ୍ତୁ ସେଇଟା ଚିତ୍ବସ୍ତୁ। ଯଜ୍ଞ ଶିଷ୍ଟାସନ ମୁଚ୍ୟନ୍ତେ ସମସ୍ତ ପାପରୁ ଦୂର ହେଇଯାଉଛି, ସେଇଟା ଖାଦ୍ୟ ସବୁ ଯାହା ସବୁ ଅର୍ପଣ କରୁଛେ ସର୍ବକିଳବି ସେଇ ଭୁଞ୍ଜନ୍ତେ ତୁ ଅହଂ ପାପା, ଯେଉଁମାନେ ଭଗବାନଙ୍କୁ ଅର୍ପଣ ନକରି ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି। ଏ ଭୌତିକ ବସ୍ତୁ ସେଇଭଳି ଭାବରେ, ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଯଦାସି ଯତ୍ ଯତ୍ ତପସ୍ୱସି କହନ୍ତି ତତ୍ ପୁରୁଷ ମଦର୍ପଣ। ସବୁକିଛି ଭଗବାନଙ୍କୁ ଅର୍ପଣ ନକଲେ ଆମେ କର୍ମବନ୍ଧନ ଭୋଗ କରିବା। ଯଜ୍ଞା ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋପାୟଂ କର୍ମବନ୍ଧନ ତଦର୍ଥଂ କର୍ମ କହନ୍ତି ମୁକ୍ତ ସଂଘ ସମାଚାର। ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ମାନେ ଆମକୁ ଭୌତିକ ଜଗତରେ ବନ୍ଧନ କରିବ, ତୁମେ ଭଲ କାର୍ଯ୍ୟ କର। ଜଣେ କହନ୍ତି ଆମେ ମନ୍ଦିର କାହିଁକି ଯିବା, ଆମେ ଭଲ କାମ କରିବା, ଭଲ କାମ ତ କରିପାରିବ ନାହିଁ ତୁମେ ଭୌତିକ ଜଗତରେ, ତଥାପି ଆମେ ଏଇଟାକୁ ଥାଏ ପ୍ରଭୁପାଦ ମହାରାଜ କହନ୍ତି। ଚୋର କେତେ ଜଣ ଚୋର ସେମାନେ କହିଲେ ଚୋରି କରିକି ଆଣିଲେ, ଚୋରି ବସ୍ତୁକୁ ଆଣିକି କହୁଛନ୍ତି ଆମେ ଏଇଟାକୁ କ'ଣ ବହୁତ କ'ଣ ନ୍ୟାୟିକ ଭାବରେ ସବୁ ନ୍ୟାୟ ଭାବରେ ବଣ୍ଟନ କରିବା, ଏ ବସ୍ତୁକୁ ନ୍ୟାୟ ଭାବରେ ବଣ୍ଟନ କରିବା, ଜଜ୍ ଯେମିତି ନ୍ୟାୟ ଦିଅନ୍ତି ସେଇଭଳି ଭାବରେ ନ୍ୟାୟ ଦେବା, ନ୍ୟାୟ ଭାବରେ ବଣ୍ଟନ କରିବା। ଏଇଭଳି ଅନ୍ୟାୟ ବସ୍ତୁକୁ ନ୍ୟାୟ ଭାବରେ ବଣ୍ଟନ କରିବା, କ'ଣ ଇଏ ତାର ମୂଲ୍ୟ କ'ଣ, ଅର୍ଥ କ'ଣ? ଭଗବାନଙ୍କର ସବୁକିଛି ଆମେ ତାକୁ ଗ୍ରହଣ କରୁଛେ, ଚୋର ସେମାନେ ସବୁ ଚୋର ବୋଲି କୁହାଯାଇଛି, ତ ସ୍ତେନ ଦଣ୍ଡ ମରତ ସେମାନଙ୍କୁ ଦଣ୍ଡ ଦିଆଯିବ। ଭଗବାନ ବସ ଇଶାବାସ୍ୟମ ଇଦମ୍ ବିଶ୍ୱମ ଯତ୍କିଞ୍ଚିତ୍ ଜଗତ୍ୟାଙ୍ଗ ଜଗତ୍ ତେନ ତକ୍ତେନ ଭୁଞ୍ଜିତା ମହାବୃଦ୍ଧ କଶ୍ୟ ସିଦ୍ଧନମ୍ ଆତ୍ମବାସ୍ୟମ ଇଦମ୍ ବିଶ୍ୱମ ଜଗତ୍ ତେନ ତକ୍ତେନ ଭୁଞ୍ଜିତା, ଏଇ ସବୁ ଗୋଟେ ଅଛନ୍ତି ମହାବୃଦ୍ଧ। ଏଇଟା ହେଉଛି ତମେ ଯଦି ଏଇଟାକୁ ଭଗବାନଙ୍କ ସବୁ ସମ୍ପତ୍ତି, ଆମେ ଭାବୁଛେ ଏଇସବୁ ଆମର ସମ୍ପତ୍ତି ଆମେ ବ୍ୟବହାର କରିବା, ସେଥିପାଇଁ ଆମେ ହେଉଛି ଚୋର, ସେଥିପାଇଁ ଆମେ ଦଣ୍ଡ ଭୋଗିବାକୁ ପଡ଼ିବ। ଭଗବାନ କୌଣସି ବାଛ ବିଚାର କରୁନାହାନ୍ତି, ଦେଇଦେଇଛି ସବୁ, ହିସାବ କରୁନାହାନ୍ତି ମୋର ଏତେ ସବୁ ସମ୍ପତ୍ତି କିଏ ସବୁ ନେଇଗଲେ, ସବୁ ଭଗବାନ ସବୁ ସମ୍ପତ୍ତି, ଆମେ ଭାବୁଛେ ଇଏ ଆମର ସମ୍ପତ୍ତି, ଆମେ ଚାଲିଗଲା ପରେ କାହାର ସମ୍ପତ୍ତି ହେବ ସେଇଟା ଚିନ୍ତା କରୁନାହିଁ। ଆମେ ଯିବା ଆସିବା ପୂର୍ବରୁ ସେ ସବୁ ସମ୍ପତ୍ତି ଥିଲା, ଯିବା ପରେ ମଧ୍ୟ ସେ ସବୁ ରହିବ, କିନ୍ତୁ ଆ ଭିତରେ ଆମେ ଭାବୁଛେ ଇଏ ସବୁ ମୋର, ଇଏ ହେଉଛି ମମେତି, ଇଏ ମୋହ ଅହଂ ମମେତି, ଏ ଶରୀରକୁ ନିଜେ ବୋଲି ଭାବିବା, ଶରୀର ସମ୍ବନ୍ଧୀକୁ ମୋହର ବୋଲି ଭାବିବା, ଏଇଟା ହେଉଛି ମୋହ, ମୋହୟଂ ଅହଂ ମମେତି। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ କହିଲେ ଏଇଟା। ତେଣୁ ସବୁକିଛି ଭଗବାନଙ୍କର, ଯେତେବେଳେ ଆମେ ଭଗବାନଙ୍କୁ ଅର୍ପଣ କରିଦେଉଛେ ସେଇଟା ଭୌତିକ ବସ୍ତୁ ରହୁନାହିଁ, ସେଇଟା ଚିତ୍ ବସ୍ତୁରେ ପରିଣତ ହେଇଯାଉଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେଭଳି ଗୋଟେ କ'ଣ ଲୁହା, ଲୁହାଟାକୁ ଯଦି ଆମେ ଅଗ୍ନିରେ ପକାଇବା ଆସ୍ତେ 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 ସେ ଗରମ ହେଇକରି ସିଏ ମଧ୍ୟ ଅଗ୍ନିରେ ପରିଣତ ହୋଇଯିବ, ଯେଉଁଠି ଛୁଇଁଲେ ସେଇଟା ମଧ୍ୟ ଅଗ୍ନିର କାର୍ଯ୍ୟ କରିବ। ସେଇଟା ସେହିଭଳି ଭାବରେ ଆମର କୁହାଯାଉଛି ନା ଋଷିକେଶ ଋଷିକେଶ ସେବନ ଭକ୍ତିର ଉଚ୍ଚତେ, ଇଏ ହେଉଛି ଭକ୍ତି। ଭକ୍ତି ଏ ଭୌତିକ ଜଗତ ବସ୍ତୁ ନୁହେଁ, ଚିତ୍ ବସ୍ତୁ, ଭଗବାନ ହେଉଛନ୍ତି ଚିତ୍ ବସ୍ତୁ। ତାଙ୍କ ସହିତ ଆମେ ଯେତେବେଳେ ଯୁକ୍ତ ହୋଇଯିବା ଆମେ ମଧ୍ୟ ଚିତ୍ ବସ୍ତୁରେ ପରିଣତ ହୋଇଯିବା। ଇହା ଯଶ ହରେଡ଼ ଦାସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥା ଆସୁ ଜୀବନମୁକ୍ତ ସହ ଉଚ୍ଚତେ। ଭକ୍ତିର ସାମର୍ଥ୍ୟ ସୁନ୍ଦରୀ ଯେତେବେଳେ କୁହାଯାଇଛି, ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନଙ୍କ ଦାସ ଯେଉଁମାନେ କର୍ମରେ ବା ଶରୀର ଦ୍ୱାରା, ମନ ଦ୍ୱାରା, ବାକ୍ୟ ଦ୍ୱାରା ଯାହା ସବୁ କରନ୍ତି ଏବଂ ଯେଉଁ ଅବସ୍ଥାରେ କରନ୍ତୁ, ସୁପ୍ତ ଅବସ୍ଥା ହେଉ, ଜାଗ୍ରତ ଅବସ୍ଥା ହେଉଛୁ, ସ୍ୱପ୍ନ ଅବସ୍ଥା ହେଉଛୁ, ସବୁବେଳେ ତାଙ୍କୁ ବୁଝିବାକୁ ପଡ଼ିବ ସେ ଜୀବନମୁକ୍ତ, ସେମାନେ ବଦ୍ଧ ଜୀବ ନୁହନ୍ତି, ସେମାନେ ମୁକ୍ତ ଜୀବ, ସେମାନେ ମହାତ୍ମା। ତେଣୁ ଏ ଯେଉଁ ଅମ୍ବର, ଦିବ୍ୟ ଅମ୍ବର ବସ୍ତ୍ର ପ୍ରଦାନ କରୁଛନ୍ତି, ଦିବ୍ୟ ଅମ୍ବର ବସ୍ତ୍ର ଏବଂ ଗନ୍ଧ ଚନ୍ଦନ ଇତ୍ୟାଦି ସୁଗନ୍ଧି ସବୁ ପ୍ରଦାନ କରୁଛନ୍ତି, ସ୍ରବ ମାଳା ପ୍ରଦାନ କରୁଛନ୍ତି। ଗୋଟିଏ ବର୍ଷ କାଳରେ ପ୍ରିପେୟାର କରିଛନ୍ତି ସେ ଭଗବାନ ସ୍ୱାଗତ କରିବେ, ଦିନେ ଅଧିକ କଥା ନୁହଁ, ଗୋଟିଏ ବର୍ଷ କାଳ ସେ ଚିନ୍ତା କରୁଛନ୍ତି ଏମିତି କରିବେ, ସେମିତି କରିବେ, ସେମିତି ବିଭିନ୍ନ ଅକ୍ରୁର ମନୋରଥ ରହିଛି ଦଶମ ସ୍କନ୍ଧ 38 ଅଧ୍ୟାୟରେ। ଏଇଟା ବର୍ଣ୍ଣନା କରି ଅକ୍ରୁରଙ୍କ ମନୋରଥ ପ୍ରସିଦ୍ଧ, ଅକ୍ରୁରଙ୍କ ମନୋରଥ ଇଏ ଦେହଭୂତାନ ଇଆନ ଅର୍ଥ, ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କର ଏଇଟା ହେଉଛି ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଭଳି ଭାବରେ ଭଗବାନ ବିଷୟରେ ମନୋରଥ କରିବା, ଏମିତି ବୁଝିବା, ଏମିତି ବୁଝିବା, ଏମିତି ବୁଝିବା, ଏସବୁ କଥା ରହିଛି। ତେଣୁ ଆଜି ତାଙ୍କ ପାଇଁ ସବୁ ବେଷ୍ଟ ଜିନିଷ ସବୁ ରଖିଛନ୍ତି, ସିଏ ଗନ୍ଧ ପ୍ରଦାନ କରୁଛନ୍ତି, ଶ୍ରବ ମାଳା ପ୍ରଦାନ କରୁଛନ୍ତି, ମାଳା ଦେଉଛନ୍ତି, ଶ୍ରବ ମାଳା, ବୈଜନ୍ତୀ ମାଳା, ସାଧାରଣତଃ ଭଗବାନଙ୍କ ପ୍ରସିଦ୍ଧ ମାଳା ହେଉଛି ବୈଜନ୍ତୀ ମାଳା, ପାଞ୍ଚଟି ରଙ୍ଗରେ ପୁଷ୍ପକୁ ବୈଜନ୍ତୀ ମାଳା କୁହାଯାଏ। ଏବଂ ଭୂଷଣୋତ୍ତମୀ ଅନ୍ୟ ବିଭିନ୍ନ ପ୍ରକାର ଭୂଷଣ ସବୁ ରହିଛି, ମାନେ କ'ଣ ଅଳଙ୍କାର ଇତ୍ୟାଦି, ଉତ୍ତମ ଅଳଙ୍କାର ଭୂଷଣୋତ୍ତମୀ, ଉତ୍ତମ ଅଳଙ୍କାରରେ ଭଗବାନ କୃଷ୍ଣଙ୍କୁ ପୂଜା କଲେ, ତାପରେ ବଳରାମ ପୂଜା କରିବେ, ଏଭଳି ଭାବରେ ପୂଜା ଚାଲିଛି। ତେଣୁ ଅର୍ଚିତ୍ୱା ଶିରସା ନମ୍ୟ, ଏଭଳି ଭାବରେ ଅର୍ଚ୍ଚନ କରି ଷୋଡ଼ଶ ଉପଚାରରେ ଗର୍ଗ ସଂହିତାରେ ବର୍ଣ୍ଣନା କରି ଷୋଡ଼ଶ ଉପଚାର ଆମେ ଯଦି ପୂଜା କରୁଛେ ସେଇଭଳି ଭାବରେ ପୂଜା କରୁ ଭଗବାନ। ସିଏ ଭଗବାନ ଖାଲି ମନ୍ଦିରରେ ରହିଲେ ତାଙ୍କୁ ପୂଜା କରିବା, ଆଉ ଭଗବାନ ଆସିଲେ ତାଙ୍କୁ ପୂଜା କରିବା, ଗୁରୁଙ୍କୁ ତ ସେଇଭଳି ଭାବରେ ପୂଜା କରାଯିବ। ଗୁରୁ ଯେଉଁଭଳି ସାକ୍ଷାଧରିତ୍ୱେନ ସମସ୍ତ ଶାସ୍ତ୍ରୈ ଉକ୍ତସ୍ତଥା ଭାବତ ଏବ ସଦ୍ଭି କିନ୍ତୁ ପ୍ରଭୁର୍ଯ ପ୍ରିୟ ଏବ ତସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଆମର ଇସ୍କନରେ ପ୍ରଥମେ ଗୁରୁବନ୍ଦନା ହେଉଛି, ଭଗବାନ ବନ୍ଦନା ପରେ ହେବ, ପ୍ରଥମେ 4:30 ମଙ୍ଗଳା ଆଳତିରେ ଗୁରୁବନ୍ଦନା ହେଉଛି। ମୋତେ ଗୋଟେ ପ୍ରଶ୍ନ ପଚାରିଥିଲେ କାହିଁକି ଏଇଟା ହେଉଛି, ଆଗ ଭଗବାନ ବନ୍ଦନା କରିବା ନା ଆଗ ଗୁରୁବନ୍ଦନା କରିବା? କିନ୍ତୁ ସେ ଯେଉଁ ଗୁରୁବନ୍ଦନା ହେଉଛି ସେଇଟା ମଧ୍ୟ ଭଗବାନ ବନ୍ଦନା ହେଉଛି ନା କ'ଣ? ସଂସାର ଦାବା ନଳଲିଢ ଲୋକ ପ୍ରାଣାୟ କାରୁଣ୍ୟ ଘନ ଘନ ତମ ପ୍ରାତଶ କଲ୍ୟାଣ ଗୁଣ ନବସ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଗୁଣାନବ, ଗୁଣାନବ କିଏ? ଭଗବାନ ତାଙ୍କର ପୂଜା ହେଉଛି, ଗୁରୁଙ୍କ ପୂଜା ମାଧ୍ୟମରେ ଭଗବାନ ମଧ୍ୟ ପୂଜା ହେଉଛି, ଭଗବାନ ମଧ୍ୟ ପୂଜିତ ହେଉଛନ୍ତି। ଭଗବାନ ନିଜେ ପୂଜିତ ହେଲେ ଯେତିକି ଆନନ୍ଦିତ ହୁଅନ୍ତି ନାହିଁ, ତାଙ୍କର ଭକ୍ତଙ୍କର ପୂଜାରେ ସେ ଆହୁରି ଅଧିକ ଆନନ୍ଦିତ ହୁଅନ୍ତି। ସେଇଥିପାଇଁ ସେ କହିଲେ ମଦ୍ଭକ୍ତ ପୂଜାଭ୍ୟଧିକା, ମୋର ଭକ୍ତ ପୂଜା ମୋଠାରୁ ଅଧିକ। ଶିବଜୀ ମଧ୍ୟ ସେ କଥା କହିଥିଲେ, କେଉଁଥିରେ କ'ଣ, ଆରାଧନା ନାମ ସର୍ବେଷାଂ ବିଷ୍ଣୁ ଆରାଧନା ପରମ, ଏଇଟା କେଉଁ ଶ୍ଳୋକ ପଦ୍ମପୁରାଣ ନା କେଉଁଟା, ଆରାଧନା ନାମ ସର୍ବେଷାଂ, ଯେତେ ଆରାଧନା ଅଛି ସେ ଷଷ୍ଠ ଆରାଧନା ହେଉଛି ବିଷ୍ଣୁଙ୍କର ଆରାଧନା। କିନ୍ତୁ ତସ୍ମାତ୍ ପରତରଂ ଦେବୀ, ଶିବଜୀ କହୁଛନ୍ତି ତାଙ୍କର ପତ୍ନୀଙ୍କୁ, ହେ ଦେବୀ ତାଠାରୁ ଆହୁରି ଉନ୍ନତତର ଆରାଧନା ଅଛି ନା କେଉଁଟା, ନା ତଦୀୟାନାଂ ସମର୍ଥନମ୍, ତଦୀୟାନାଂ ତାଙ୍କର ତାଙ୍କର ଯେଉଁମାନେ ବ୍ୟକ୍ତି ତାଙ୍କର ନିଜର ଯେଉଁମାନଙ୍କର ନିଜ ଜନ ତାଙ୍କୁ ଯଦି ଅର୍ଚ୍ଚନା କରିବା, ତାଙ୍କୁ ପୂଜା କରିବା, ତାଠାରୁ ଭଗବାନ ପୂଜା ଠାରୁ ସେଇଟା ଅଧିକା। ତେଣୁ ଇଏ ଯେଉଁ ରହିଛନ୍ତି ଅର୍ଚିତ୍ୱା ଶିରସା ନମ୍ୟ, ତାଙ୍କୁ ପ୍ରଣାମ କରୁଛନ୍ତି, ମଥା ଲଗେଇକି ପ୍ରଣାମ, ଅଷ୍ଟାଙ୍ଗ ଅଷ୍ଟାଙ୍ଗ ପ୍ରଣାମ ସେଇଟା କୁହାଯାଏ, ସାଷ୍ଟାଙ୍ଗ ପ୍ରଣାମ ପାଞ୍ଚଟି ରହିଛି କ'ଣ, ପାଦ, ଜଙ୍ଘ, ବକ୍ଷ, ହାତ, ମସ୍ତକ, ଏ ପାଞ୍ଚ ହେଇଗଲା। ଆଉ ତିନିଟା ହେଉଛି କ'ଣ ନା, ଗୋଟିଏ ହେଉଛି ଚକ୍ଷୁ। ଏକାଦଶ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଦେବତାମାନେ ପୂଜା କରୁଛନ୍ତି, ସେଇଥିରେ ବର୍ଣ୍ଣନା କରାଯାଇଛି। ଚକ୍ଷୁରେ ଭଗବାନ ଦର୍ଶନ କରିବା, ମନ ଏବଂ ବୁଦ୍ଧି ଏଇଭଳି ଭାବରେ ଅଷ୍ଟାଙ୍ଗ ଏଠାରେ କୁହାଯାଏ। ଏଟା ନା ଆଉ କ'ଣ ଅଛି, ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ଅଷ୍ଟାଙ୍ଗ ପ୍ରଣାମ ହେଉଛି ଏଇଭଳି ଭାବରେ। ସ୍ତ୍ରୀ ଲୋକମାନେ ସେଭଳି କରିବେ ନାହିଁ, ତାଙ୍କର ଅଲଗା। ତେଣୁ ଏ ଯେଉଁ ରହିଛି ଏହିଭଳି ଭାବରେ ଶିରସା ଅର୍ଚ୍ଚିତ୍ୱା ଶିରସା ନମ୍ୟ ତାଙ୍କୁ ପ୍ରଣାମ କଲେ, ଏବଂ ପାଦା ପାଦଉ ପାଦଉ ଦୁଇ ପାଦ ନା, ଗୋଟିଏ ପାଦ ନୁହଁ, ପାଦଉ ଦୁଇ ବଚନ କୁହାଗଲା, ପାଦଉ ଅଙ୍କ ଅଙ୍କଗତଉ ନିଜ କୋଳରେ ଧାରଣ କରିକି ଅଙ୍କଗତଉ ନୁଜନ ପାଦ ସମ୍ଭାବନ କରୁଛନ୍ତି, ପାଦ ସମ୍ଭାବନ କରୁଛନ୍ତି। ଏବଂ ପ୍ରଶ୍ରୟାବନତୁ ପ୍ରଶ୍ରୟାବନତୁ କହିଲେ ବହୁତ ନମ୍ର ଭାବରେ, ବିନମ୍ର ଭାବରେ। ସେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଭଳି ଥିଲେ, କେତେ ଉଚ୍ଚସ୍ତରରେ ଥିଲେ ସେଭଳି ନାହିଁ, ପ୍ରଶ୍ରୟ ବହୁତ ଦାସ ଭଳି, ଦାସ ଭଳି ଶିଷ୍ୟର କର୍ତ୍ତବ୍ୟ ହେଉଛି ଏହିଭଳି ଭାବରେ ଗୁରୁଙ୍କୁ ଏହିଭଳି ଭାବରେ ସେବା କରିବେ। ଆଚରଣ ଦାସବତ ନିଚ କହିବେ ନାହିଁ, ମୁଁ ବଡ଼ PhD ବାଲା, ମୁଁ କ'ଣ ଗୁରୁ ପୂଜା, ଦାସ ଦାସ ଭଳି ସେ ପୂଜା କରିବେ। ଆଚରଣ ଦାସବତ ନିଚ ଗୁରୁ ସୁଦୃଢ଼ ସୁଦ ସପ୍ତମ ସ୍କନ୍ଧ 11 ଅଧ୍ୟାୟରେ ଏଇଟା କହିଲେ, ନାରଦ ମୁନି କହିଲେ ଯୁଧିଷ୍ଠିର ମହାରାଜଙ୍କୁ, ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ, ବ୍ରହ୍ମଚାରୀର କର୍ତ୍ତବ୍ୟ ହେଉଛି ଏଇଭଳି ଭାବରେ ଟ୍ରେନିଂ ନେବାର ଅଛି ବ୍ରହ୍ମଚାରୀ କିଭଳି ଭାବରେ, ସବୁ ନିୟମ ରହିଛି। ଆଉ କ'ଣ ଏତେ ସହଜରେ ଜଣେ ଚାଲିଯିବ ଚିଲ ଜଗତକୁ ନା କ'ଣ, ଫିଲ୍ମ ଫିଲ୍ମ ଦେଖିକିରି ଯାହା ଚାହିଁବ ତାହା ଖାଇକିରି ଯାହା କରିକି ଯେ ମନ ଇଚ୍ଛା ଯାହା ସବୁ ବ୍ୟବସ୍ଥା କରି ଯେତେବେଳେ ଉଠିବ ସେତେବେଳେ କୌଣସି ନିୟମ ନ ମାନିକି ଆମେ ଚଳିଯିବା, ସାଙ୍ଗରେ ଭଗବଦ୍ଧା ଚାଲିଯିବା, ଇସ୍କନ ଯୋଗ ଦେଇଛେ, ଦୀକ୍ଷା ନେଇଯାଇଛେ, ହେଇଯିବ, ନିୟମ ସବୁ ପାଳନ କରିବ ନା, ଆଉ ଏତେ ସହଜରେ ଜଣେ ଚାଲିଯିବ। ତେଣୁ ଏ କହେ ବ୍ରହ୍ମଚାରୀର ରହିଛି ରହିଛି ନିୟମ ରହିଛି, ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ, ନିଜର ଇନ୍ଦ୍ରିୟକୁ ସଂଯମ କରି ସେ ରହିବ, ବ୍ରହ୍ମଚାରୀ ଗୁରୁକୁଳରେ ରହିବ। ଆମର ଥରେ ମହାରାଜ ଆସିଥିଲେ, ଆମର ଆତ୍ମନିବେଦନ ମହାରାଜ ଆସିଥିଲେ, ସେ ସମୟରେ ଆମ ବ୍ରହ୍ମଚାରୀମାନେ ରହିଛନ୍ତି, ରଡ଼ି ଛାଡ଼ୁଛନ୍ତି, ତେଣୁ ସିଏ ରଡ଼ି ଛାଡ଼ୁ ମନ୍ଦିରରେ କେମିତି ରହିବାକୁ ଜାଣିନ, ଆହୁରି ରଡ଼ି ଛାଡ଼ୁଛ ସବୁ, ବିରକ୍ତ ହେଲେ ତାଙ୍କ ଉପରେ। ମନ୍ଦିର ଏଇଟା ଏଇଟା ଗୋଟେ ଧାଦା ଜିନିଷ ନୁହଁ, ସେଇଟା କେତେ ଉନ୍ନତ ସ୍ଥିତିରେ ଆମ ବୈକୁଣ୍ଠ ରୂପରେ ଆମେ ଅଛେ, ବୈକୁଣ୍ଠ ଭଳି ବ୍ୟବହାର କରିବା। ଭଗବତ ଗୀତାରେ ଅର୍ଜୁନ ପଚାରିଲେ, ସ୍ଥିତପ୍ରଜ୍ଞ ସକା ଭାଷା ସମାଧି ତସ କେଶବ ସ୍ଥିତଧି କିମ୍ ପ୍ରଭାସ କିମ୍ ଆସିତ ପ୍ରଜିତ, କେମିତି କଥା କହିବେ ମଧ୍ୟ ରହିଛି, ତା'ର ନିୟମ ରହିଛି। ଆମେ ତ କିଛି ପଢ଼ିବା ନାହିଁ, କିଛି ଶୁଣିବା ନାହିଁ, କିଛି କରିବା ନାହିଁ, ଆମେ କ'ଣ ଆଉ କ'ଣ କରିବା। ତେଣୁ ଏଇଠି କୁହାଯାଇଛି ପ୍ରଶ୍ରୟାବନ ତ ହେଇଛି, ଗୋଟେ କୁହାଯାଇଛି ବ୍ରହ୍ମଚାରୀ କୃତରେ ବସନ୍ତାନ୍ତ, ଇନ୍ଦ୍ରିୟମାନଙ୍କୁ ସଂଯମ କରି ସେ ରହିବେ, ଏମିତି ବର୍ଣ୍ଣନା କରାଯାଇଛି। ଗୁରୁ ଯେଉଁ ବ୍ରହ୍ମଚାରୀ ଯିବେ, ଭିକ୍ଷା କରିବେ, ଯାହା ଆଣିବେ ଦେଇଦେବେ ଗୁରୁଙ୍କୁ, ରଖିବେ ନାହିଁ ଏତିକି ମୋର ପରସେଣ୍ଟେଜ୍ ଅଛି, 10% ସାଧାରଣତଃ ବର୍ତ୍ତମାନ ସେଇଆ ହେଉଛି, ସବୁ 10% ରଖିଦେଉଛନ୍ତି, କିନ୍ତୁ ନିୟମ ସେଇଟା ନୁହଁ, ସବୁ ଦିଆଯିବ, ଯାହା ଆଣିଲେ ସବୁ ଦିଆଯିବ, ନିଜର ସେପାରେଟ୍ ଆକାଉଣ୍ଟ ନାହିଁ, ସବୁ ଗୁରୁଙ୍କର ଆକାଉଣ୍ଟ ଦେଇଦେବେ। ଏବଂ ଯଦି ଗୁରୁ ନ ଭୁଲିଗଲେ କୌଣସି କୌଣସି ଗୁରୁ ଡାକି ବାବା ଖାଇବା, ଯଦି ଡାକିଲେ ନାହିଁ ସେଦିନ ଉପବାସ ରହିବେ। ଇଏ ହେଉଛି ଗୁରୁ ଗୁରୁକୁଳରେ ଇଏ ହେଉଛି ନିୟମ ସବୁ ରହିଛି, କେତେ କଡ଼ା ନିୟମ ସବୁ ରହିଛି। ହଁ ଭଗବତ ଧାମକୁ ଯିବେ ଆଉ ମନ ଇଚ୍ଛା କାର୍ଯ୍ୟ କରି ପଳେଇବେ ନା କ'ଣ, ତେଣୁ ଆଚରଣ ଦାସ ଦାସ ଭଳି ସେମାନେ ବ୍ୟବହାର କରିବେ। ଗୁରୁ ସୁଦୃଢ଼ ସୁହୃଦ ଗୁରୁଙ୍କ ପ୍ରତି ଏହିଭଳି ଭାବରେ ସୁଦୃଢ଼ ଭାବରେ ତାଙ୍କର ସହୃଦ ସେ ଭାବିକିରି ସେହିଭଳି ଭାବରେ ଗୁରୁକୁଳରେ ରହିବେ ବ୍ରହ୍ମଚାରୀ, ବ୍ରହ୍ମଚାରୀ ଗୁରୁକୁଳେ ବସନ୍ତାନ୍ତ, ଆଚରଣ ଦାସ ନିଶ୍ଚୟ ଗୁରୁ ସୁଦୃଢ଼ ସୁହୃଦ, ଇଏ ହେଉଛି ନିୟମ ହେଉଛି ସେଇଭଳି ଭାବରେ। ସେମିତି ସେହିଭଳି ଭାବରେ ଅକ୍ରୂର ଭଗବାନଙ୍କ ପାଦ ଧୌତ କରୁଛନ୍ତି, ପ୍ରଶ୍ରୟାବନତୁ ଅକ୍ରୂର ପ୍ରଶ୍ରୟା, ଏହିଭଳି ଭାବରେ ବହୁତ ନମ୍ର ଭାବରେ ଅବନତ ମସ୍ତକୁ ନଇ ନୁଆଁଇ ଦେଇଛନ୍ତି, ଏହିଭଳି ଭାବରେ ଭଗବାନଙ୍କର ସେବା କରୁଛନ୍ତି ଅକ୍ରୂର। କୃଷ୍ଣ ରାମ ଆଭାସତ, ପ୍ରଥମେ କୃଷ୍ଣଙ୍କୁ ଏହିଭଳି ଭାବେ ପୂଜା କଲେ, ତାପରେ ରାମଙ୍କୁ ପୂଜା କଲେ, ଏହିଭଳି ଭାବେ ତାଙ୍କୁ କଥା କହିବେ, ତାପରେ ଆସିବ। ଆମେ କହିଥିଲେ ନା ପ୍ରଥମେ ଏହିସବୁ କେତୋଟି ଶ୍ଳୋକରେ ସିଏ କରିବେ, ଆମେ 12-16 ଏଇଟା ହେଲା ଅକ୍ରୂରଙ୍କର ଭଗବାନ ତାଙ୍କୁ ସ୍ୱାଗତ କଲେ, 17-27 11 ଶ୍ଳୋକରେ ଭଗବାନ ସ୍ତୁତି କରିବେ, ଆମେ କାଲି ଶୁଣିବା 17 ଶ୍ଳୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି। ଏଗାରଟି ଶ୍ଳୋକରେ ସ୍ତୁତି କରିବେ ଭଗବାନ ବନ୍ଦନା। ଏ ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁଢ଼, ଅକ୍ରୁଢ଼ ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ତେଣୁ ସେ ବନ୍ଦନା କରିବେ। ଏଗାରଟି ଶ୍ଳୋକ ରହିଛି, ତେଣୁ ଏହିଭଳି ଭାବରେ ଏ ଶ୍ଳୋକ ଆମେ ପାଠ କଲେ ଏ ଶ୍ଳୋକର ଭାଷାରେ ଆମର କହୁଛନ୍ତି ଜୀବ ଗୋସ୍ୱାମୀ କହୁଛନ୍ତି ଯେଉଁ ପ୍ରଦାନ କଲେ ତାଙ୍କୁ ଚତୁର୍ବିଧ ଅନ୍ନ ପ୍ରଦାନ କଲେ, ବହୁତ ପ୍ରକାର ସବୁ ତାଙ୍କୁ ଇଏ କଲେ ନା, ତାଙ୍କୁ ଖାଲି କ'ଣ ଏଇ ଖାଦ୍ୟ ନ ଦେଇକି କ'ଣ ଗଲେ, ହରିଣା ଅମ୍ବରେଇ ଦିବ୍ୟେଇ ଗନ୍ଧ ଶ୍ରକ ଭୂଷଣ ଉତ୍ତମେଇ ଅର୍ଚିତ୍ୱା, ଏହିଭଳି ଭାବରେ ରଚନା କରି ତାଙ୍କୁ ଖାଦ୍ୟ ମଧ୍ୟ ସେ ପ୍ରଦାନ କରିଛନ୍ତି। ଖାଦ୍ୟ ଭଗବାନ ଗ୍ରହଣ କଲେ ଚତୁର୍ବିଧ ଅନ୍ନ, ଚତୁର୍ବିଧ ଅନ୍ନ କ'ଣ, ସର୍ବଚ୍ୟ ଲେହ ପେୟ, ଚାରି ପ୍ରକାର ଅନ୍ନ ରହିଛି, ବହୁତ ପ୍ରକାର ଅନ୍ନ ଭଗବାନ ଭୋଗ ଲଗାଏ। କ'ଣ ସବୁ ରହିଛି, କେତେ ପ୍ରକାର ଅନ୍ନ ଆଜି ଯାଉ ଫିଷ୍ଟ ଆମ ପାଇଁ ମଧ୍ୟ ରହିଛି, ଆପଣମାନେ ପାଇବେ ସବୁ ପ୍ରକାର। କେତେ ଭକ୍ତିମନ ଠାକୁର ଲେଖିଲେ କେତେ ପ୍ରକାର ଖାଦ୍ୟ ସବୁ ଦିଆଯାଇଛି ଭଗବାନଙ୍କୁ, କୃଷି କରାଯାଏ। ରାଧିକାର ପକ୍ୱ ଅନ୍ନ, ବିବିଧ ବ୍ୟଞ୍ଜନ, ପରମାନନ୍ଦେ କୃଷ୍ଣ କରେନ ଭୋଜନ, ଭଗବାନ ମଧ୍ୟ ଆନନ୍ଦିତ ହେଉଛନ୍ତି। ଭଗବାନଙ୍କର କ୍ଷୁଧା ନଥାଏ, କିନ୍ତୁ ଜଣେ ଯେତେବେଳେ ଭକ୍ତିର ସହିତ ପ୍ରଦାନ କରନ୍ତି ସେ ସେଇଟା ଗ୍ରହଣ କରନ୍ତି ଏବଂ ଆନନ୍ଦିତ ହୋଇଯାଆନ୍ତି। ତେଣୁ ସେଇଟା ସନାତନ ଜୀବ ଗୋସ୍ୱାମୀ କହୁଛନ୍ତି ତାଙ୍କର ବୈଷ୍ଣବ ଦୋଷଣ ଚତୁର୍ବିଧା ଅନ୍ନ, ଏଭଳି ଭାବରେ ତାଙ୍କୁ ଖାଦ୍ୟ ସବୁ ଦେଇଛନ୍ତି। ଖାଦ୍ୟ ସରିଲା ପରେ ଭୋଜନାନ୍ତେ ପିଏ କୃଷ୍ଣ ସୁଭାଷିତ ବାହାରି ସର୍ବହସ୍ତ ପ୍ରକାଳ ହେ ସାରି ସାରି ଜମ୍ବୁଲ ରାସଲା ଆଣେ ତାମ୍ବୁଲ ମସଲା ରହିଛି ନା, ତେଣୁ ତାମ୍ବୁଲ ଦିଆଗଲା ଭଗବାନଙ୍କୁ, ତାମ୍ବୁଲ ଦିଆଗଲା ଏବଂ ବିଭିନ୍ନ ପ୍ରକାର ଅଏଣ୍ଟମେଣ୍ଟ ତାକୁ ଦିଆଯାଇଛି, ଏଭଳି ଭାବେ ପୂଜା କରାଯାଇଛି। ତଦନନ୍ତର ପୂର୍ବତ୍ୱ ଅପୂର୍ବ ଅମ୍ବରା ଆଦି, ପ୍ରଥମେ ଅମ୍ବର କିଛି ଦିଆହୋଇଥିଲା, ବସ୍ତ୍ର କିଛି ଦିଆହୋଇଥିଲା, ତାପରେ ଆହୁରି ଖାଦ୍ୟ ଗ୍ରହଣ କରିସାରିଲା ପରେ ଆହୁରି ନୂତନ ବସ୍ତ୍ର ଦେଲେ, ଏଭଳି ଭାବରେ ଅମ୍ବର ଆଦି ଅପୂର୍ବ ଆହୁରି ଅଧିକ ପୂର୍ବଠାରୁ ଆହୁରି ଉନ୍ନତ ଅମ୍ବର ସବୁ ପ୍ରଦାନ କଲେ। ତେଣୁ ଏହିଭଳି ଭାବରେ ଜୀବ ଗୋସ୍ୱାମୀ ତାଙ୍କର ବୈଷ୍ଣବ ତୋଷଣୀରେ କହିଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ହେ ନୃପ ଶବ୍ଦ ଯେଉଁ ବ୍ୟବହାର କରାଗଲା ତା'ର ଅର୍ଥ ହେଉଛି ଇତି ଅକ୍ରୁର ଭାଗ୍ୟ ଦୃଷ୍ଟା ହର୍ଷଣ ସମ୍ବୋଧନ, ହର୍ଷରେ ବହୁତ ଆନନ୍ଦିତ ହୋଇଯାଉଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ନୃପ ଶବ୍ଦ ବ୍ୟବହାର ସମ୍ବୋଧନ କରିଛନ୍ତି, ଏତେ ଆନନ୍ଦିତ ହୋଇଯାଉଛନ୍ତି, କେତେ ଭାଗ୍ୟ ଅକ୍ରୁରଙ୍କ, କେତେ ଭାଗ୍ୟ। କେବଳ ଯେ ଅକ୍ରୁରଙ୍କର ଭାଗ୍ୟ ଥିଲା, ସୁଖଦେବ ଗୋସ୍ୱାମୀଙ୍କର ଭାଗ୍ୟ ଥିଲା, ସୁତ ଗୋସ୍ୱାମୀଙ୍କର ଭାଗ୍ୟ ଥିଲା, ସୌନକାଦି ଋଷିଙ୍କର ଭାଗ୍ୟ ଥିଲା, ତା ନୁହଁ, ଆମକୁ ମଧ୍ୟ ସେ ଭାଗ୍ୟ ଅର୍ପଣ କରାଯାଉଛି। ଏଇଟା ହେଉଛି ଭାଗବତର ଏଇଭଳି ଭାବରେ ମହାତ୍ମ୍ୟ, ସେ ଯେଉଁ ଭାଗ୍ୟ ସେ ପ୍ରାପ୍ତ ହେଲେ ଭଗବାନ ସେବା କରି, ଆମେ ସେଇ କଥାକୁ ଆଲୋଚନା କରି ଚିନ୍ତା କରି ଧ୍ୟାନ କରି ସେଇ ଭାଗ୍ୟ ଆମେ ମଧ୍ୟ ପ୍ରାପ୍ତ ହେଲେ, ଇଏ ଭାଗବତର କୃପା। ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କୌଣସି ତଫାତ୍ ନାହିଁ, ତେଣୁ ଭଗବାନ କଥା କହୁଛେ ମାନେ ସ୍ୱୟଂ ଭଗବାନଙ୍କୁ ଆମେ ପ୍ରାପ୍ତ ହେଉଛେ। ଏଠି ଯେଉଁ ଭାଗ୍ୟ ପ୍ରାପ୍ତ ହୋଇଥିଲେ ଅକ୍ରୁର ଭଗବାନଙ୍କ ପାଦ ସମ୍ଭାବନା ଇତ୍ୟାଦି କରିକି ଆମେ ସେଇଟା ଧ୍ୟାନ କରି ମଧ୍ୟ ସେଇ ଫଳ ପ୍ରାପ୍ତ ହୋଇଯିବା, ଇଏ ହେଉଛି ଅଧ୍ୟୟ ଜ୍ଞାନ। ଏଇଭଳି ଭାବରେ ଆମକୁ ସୁଯୋଗ ମିଳିଲା, ଏ ଭାଗ୍ୟ ଆମର ମଧ୍ୟ ଏଇଟା ଭାଗ୍ୟ, କେତେ ଜଣ ଏ ଭାଗ୍ୟ ପ୍ରାପ୍ତ ହେଉଛନ୍ତି, ଭାଗ୍ୟ ଭଗବାନଙ୍କ ସେବା କରିବାର ସୁଯୋଗ ମିଳିଲା, ତାଙ୍କୁ ମିଳିଥିଲା, ଆଜି ଆମକୁ ମିଳିଲାନି ତା ନୁହଁ, ଆମେ ଯେଉଁ ଆଲୋଚନା କରୁଛେ ଏଇ ଆଲୋଚନା ମାଧ୍ୟମରେ ମଧ୍ୟ ଆମେ ସେ ଭାଗ୍ୟ ପ୍ରାପ୍ତ ହେଉଛେ। ଏ ଶ୍ଳୋକଟି ଦଶମ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କଳୌ ଜନିଷ୍ୟ ମାନା, କଳିକାଳରେ ଭଗବାନ ଯେଉଁ ଲୀଳା ସବୁ କରିଦେଇଗଲେ ଖାଲି ସେମାନଙ୍କୁ ଉଦ୍ଧାର କଲେ ତା ନୁହଁ, କଳିକାଳରେ ଯେଉଁମାନେ ଜନ୍ମ ନେବେ, କଳିକାଳରେ ଯେଉଁମାନେ ଆସିବେ, କଳୌ ଜନିଷ୍ୟ ମାନା ଦୁଃଖ ଶୋକ ତମନୁଦମ, ତାଙ୍କର ଦୁଃଖ ଶୋକ ତାଙ୍କର ସବୁ ଦୂର କରିବେ, କଳୌ ଜନିଷ୍ୟ ମାନା ଦୁଃଖ ଶୋକ ତମନୁଦମ। ତେଣୁ ଏହିଭଳି ଭାବରେ ଭଗବାନ ଲୀଳା କରିଛନ୍ତି, ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, କଳୌ ଜନିଷ୍ୟ ମାନା ଦୁଃଖ ଶୋକ ତମନୁଦମ ଅନୁଗ୍ରହାୟ ଭକ୍ତାନାମ, ଏ ଭକ୍ତମାନଙ୍କୁ ଅନୁଗ୍ରହ କରୁଛନ୍ତି। ସେ ଲୀଳା ଯେଉଁ ଆମେ ଆଲୋଚନା କରୁଛେ ପ୍ରଭୁପାଦ ମହାରାଜଙ୍କ କୃପାରୁ ଏଇ ହେଉଛି, ପ୍ରଭୁପାଦ ମହାରାଜ ଯଦି ବ୍ୟବସ୍ଥା ନ କରିଥାନ୍ତେ କିଛି ନାହିଁ, କିଛି ଯିଏ ଯିଏ କାମ କରୁଛି କର, ଯାହା ଯେତେବେଳେ ଯାହା କରୁଛି କର, କିଛି ଅସୁବିଧା ନାହିଁ। ପ୍ରଭୁପାଦ ମହାରାଜ ନିୟମ କରିଦେଇଛନ୍ତି ଏଇଟା ଏଇଟା କରିବ ତୁମେ, ଇଏ ମଷ୍ଟ, ସକାଳୁ 4:30 ମଙ୍ଗଳ ଆରତି ମଷ୍ଟ, ଭାଗବତ 8 ବେଳେ ମଷ୍ଟ, ଆଉ ସବୁ କ'ଣ କରୁଛ କର, କିନ୍ତୁ ଇଏ ହେଉଛି ମଷ୍ଟ, ଏସବୁ ମୋଷ୍ଟ ଇମ୍ପୋର୍ଟାଣ୍ଟ, ମୋଷ୍ଟ ନିହାତି ନିତାନ୍ତ ଜରୁରୀ, ଏଇଟାକୁ ବାଦ ଦେଇଦେଲେ ହେବ ନାହିଁ। ତେଣୁ ପୁରା ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ନା, ଆଉ ଆମେ ବହୁତ ଭୌତିକ ଜଗତକୁ ତ୍ୟାଗ କରିକି ଚିତ୍ ଜଗତ ଯିବା ସେଥିପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ ଯଦି ଏ ଅନୁଗ୍ରହ କରିଛନ୍ତି ଭକ୍ତମାନଙ୍କୁ ଅନୁଗ୍ରହ କରି ଅନୁଗ୍ରହ ଭକ୍ତାନା ସୁପୁଣ୍ୟଂ ବେତନୋଦ୍ୟଶ୍ୟ ଯଶ ଭଗବାନ ଯଶ ଏଇଭଳି ଭାବେ ବିସ୍ତାରିତ ହେଉଛି ସୁପୁଣ୍ୟ। ତେଣୁ ଆମକୁ ସେ ସୁଯୋଗ ମିଳିଲା ସେହି କଥା କୀର୍ତ୍ତନ ମାଧ୍ୟମରେ, ଶ୍ରବଣ ମାଧ୍ୟମରେ, ଧ୍ୟାନ ମାଧ୍ୟମରେ, ଗୁଣଗୁଣ କରିବା ଏସବୁ ମାଧ୍ୟମରେ ସେହି ଭାଗ୍ୟ ଆମକୁ ମଧ୍ୟ ଉପସ୍ଥିତ ହୋଇଛି। ଇଏ ବଡ଼ ଭାଗ୍ୟ। ପ୍ରଭୁପାଦ ମହାରାଜ ଯଦି ଏଭଳି ବ୍ୟବସ୍ଥା କରିନଥାନ୍ତେ ତାହେଲେ କିଏ କ'ଣ କରିଥାନ୍ତେ, କରିକିରି ମଧ୍ୟ ମାନୁନାହାନ୍ତି, ଆଉ କରି ନ କରିଥିଲେ କ'ଣ ହୋଇଥାନ୍ତା ଅବସ୍ଥା ଦେଖନ୍ତୁ। ଭଗବାନ ଭଗବତ ଧାମକୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି ସିଏ, ଏଇଭଳି ଭାବରେ ଆମେ ଯିବା ଭଗବତ ଧାମକୁ। ଆମେ ଭୌତିକ ଜଗତ ରହିବା ପାଇଁ ଯେଉଁମାନେ ଚାହୁଁଛନ୍ତି ତାଙ୍କ କଥା ଅଲଗା, ଆମେ ତାଙ୍କୁ କିଛି କହିବା ନାହିଁ। କିନ୍ତୁ ଯେଉଁମାନେ ଭଗବତ ଧାମକୁ ଯିବା ପାଇଁ ଚାହୁଁଛନ୍ତି ତାର ଯେଉଁ ପ୍ରଭୁପାଦ ମହାରାଜ ଯେଉଁ ନିୟମ କରିଛନ୍ତି ସେହି ନିୟମ ଅନୁସାରେ ଆମେ କାର୍ଯ୍ୟ କରିବା, ତାହେଲେ ଭଗବତ ଧାମକୁ ଯିବା। ତେଣୁ ଆମର ସମୟ ହୋଇଗଲା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ।